भगवते वासुदेवाय। श्रीमद भागवतम दशम स्कंद 33 अध्याय रामायण श्रवण करुथिले सुखदेव गोस्वामी परमार्थिक बा भागवत दृष्टिकोण रु दार्शनिक दृष्टिकोण रु जी कृष्ण किभलि ए जगतर समस्त दोषर मुक्त तक प्रतिपादित करिसथि। जीवर जहाँ दोष ताहा शरीर दोष स्वर जेहेतु जड़ उपादान एवं मायार जीवशक्ति और माया शक्ति दुईटा जाक जीव पाखे अच्छे भगवान पाखे वैकुंठ गोलोक वृंदावन सी माया शक्तिर प्रवेश ना जीव जाए प्रवेश कर माया जापर जो माया जगत को तैयारी कर जो माया स्वर देखते प्रवेश कौटू ना गोलोक को ना चीजगत को ना जीवशक्ति आम जो आत्मा जेहेतु से परमात्मा अंश तार प्रवेश अच्छी जहाँ दोष बर्तमान जहां आम दृष्टि को आसुची दोष मनुष्य कौन कौन शास्त्र भी सब कही नीतिकार मान मनु महाराज 12 महादोष अच्छी सब वर्णना कर देखते कौन कौन मनुष्य महादोष सब दोष कौन महादोष कौन सब माया उपादान मायार तैयारी शरीर गुण हिसाब से शरीर इंद्रिय अच्छा इंद्रिय मन जो जो गुण रोचे से गुण हिसाब से कर्म कर हिसाब से दोष आस गुण भगवान पाखे जेहेतु गुण ना से अर्जुन से कह तुम गुणातीत पुरुष हो गुण रहा मान तुम प्रकृतिर अधीन रही गुणातीत है प्रकृति से माया शक्ति कम कर जोग माया कार्य सेटा शुद्ध शक्त बा गुणातीत कहुए भक्ति गुणातीत त्रैगुण्य विषय आवेदन त्रैगुण्य भव अर्जुन निर्द्वंद नित्य सत्वस्त निर्जोग क्षम आत्मभाव ये लास्ट लाइन टा लगे यहाँ हूँ तार सिमटम्स टा कौन कौन कह तार लक्षण टा कौन जन गुणातीत पुरुष तार लक्षण कौन तार स्थिति टा कौन से क्यों क्यों प्रोसेस रे क्यों धारे से जीवन जापन कर सांग सांग कहीदे ना निस्त्रय निर्द्वंद द्वंद रु मुक्त हो द्वंद भावना जो अंतर भितर रही सुख दुख लाभ क्षति जो द्वंद सब द्वंद भावना शत्रु मित्र निर्द्वंद नित्य सत्वस्त सब नित्य सत्व गुण अवस्थान करवा निर्जोग निजर दायित्व बा समर्पण भावना को बढ़ेगा दरकार क्षम आत्मवान ये शब्द लगे तेणु चक्रवर्ती टीका करते सुंदर भाव जब किभली शरीर थाउ थाउ से किभली मान अपमान को सही नब शरीर थाउ थाउ किभली निजर दायित्व टाक छाड़द जन बसिक रही पार हाँ मुझे खाइबाटा मुझे खाइबी देखा शिखे के खाया को मिलूँ कि मो बाप कमी आस देखी ना शरीर अच्छी मैंने किसी दायित्व ना पड़े ना से कहे ना आत्मवान स्थित चली गले ये सब हो आत्मवान स्थित न गले आमको सब बेले जगत कह शुणुले ना मुझे आत्मा ये बुझापी के जन्म भी लगे साधुगुरु कृपा न करते आत्मवान मानने आत्मस्थित आम जब न रही पारे भगवान सेवारे आम न रही पारे भगवान अंश बोले न बुझी पारे सब प्रकार प्रॉब्लम रही गोटे जीव को एत प्रकार जो फैसिलिटी दि जाऊँगी भजन कर सुधा कर ये रेगुलेटिव लाइफ टाक रखा जाए केवल गोटे जिन बुझा दरकार मुझे कृष्ण दास मोर जहाँ एठिकार बर्तमान स्थित ये गोटे माइक उपादान बर्तमान जो आम व्यक्तिगत जहाँ गोटे मनीष आमर आईडेंटिफिकेशन अच्छी आमको लोक योग्य मानते साधु कहते कह प्रधानमंत्री कहते सब माइक उपादान ये किसी रही ना जीव हूँ आत्मा आम हूँ आत्मा आम परमात्मा अंश माइक उपादान सहित आम कौन संपर्क ना कि जेहेतु ये गोटे प्रपत कहते गोटे फरेन एलिमेंट्स फरेन बॉडी गोटे ड्रेस आमको दि जाए ଏଥିରେ ଆମର କୌଣସି ଗୋଟେ କିଛି ବହୁତ ଲାଭ ହେଇଯିବ ଏଥିରେ କିଛି ମାନେ ନାହିଁ। ମୁଁ ବହୁତ ଜଗତର ବହୁତ ବଡ ଲୋକମାନେ ପ୍ରଶଂସା କରିଦେବି, ବହୁତ ଲୋକ ବି ଧନ ସମ୍ପତ୍ତି ଦେଇଦେବି, ଭଲ ଘରେ ଆମେ ରହିବା ଖାଇବା, ଏଥିରେ ଆତ୍ମାର କୌଣସି ଲାଭ ନାହିଁ। କେବଳ ବୁଝିବା ଦରକାର ମୁଁ ଆତ୍ମବାନ ଯା ଭଗବାନ କହିଲେ, ତ୍ରିଗୁଣ ସ୍ଥିତିକୁ ଆମେ ଯିବାକୁ ହେଲେ ଆମକୁ ଆତ୍ମବାନ ହବାକୁ ପଡିବ। ନିର୍ଦ୍ୱନ୍ଦ ନିତ୍ୟ ସତ୍ତ୍ୱସ୍ତ ନିର୍ଯୋଗ କ୍ଷମ ଆତ୍ମବାନ, ଆତ୍ମବାନ ନହେଲେ ଏଟା ହେଇପାରିବନି। ଭଗବାନଙ୍କର ଯାହା ଆମେ ଶୁଣୁଥିଲେ ଚିତ୍ଜଗତକୁ ଜୀବ ଶକ୍ତି ଯାଇପାରିବ, ମାୟା ଶକ୍ତି ଯାଇପାରିବନି। ଯେଉଁ ମାୟା ଆମକୁ ଶରୀର ଦେଇଛନ୍ତି, ଯେଉଁ ମାୟା ଆମକୁ ଦଣ୍ଡ ଦଉଛନ୍ତି, ଯେଉଁ ମାୟା ଯୋଗୁଁ ଏଇ ଦୋଷା ଆସୁଛି, ଯେଉଁ ଯେମିତି ସୁଖଦେବ ପଚାରିଲେ ସେ କାହିଁକି ପର ସ୍ତ୍ରୀକୁ ଆଲିଙ୍ଗନ କଲେ, ଆରେ ଆଲିଙ୍ଗନ ଚୁମ୍ବନ ଯେଉଁ ଶବ୍ଦ ସବୁ ଲାଗୁଛି, କାମର ଯୋଉ ବିକାର ଗୁଡିକ ବା କ୍ରୋଧର ଯୋଉ ଲକ୍ଷଣ ଗୁଡିକ, ଲୋଭର ଯୋଉ ଲକ୍ଷଣ, ଏଗୁଡିକ ଜଗତରେ ନାହିଁ, ସେ ଜଗତରେ ଏ ଜଗତରେ ଅଛି, କାହିଁକି ଏଟା ସବୁ ମାୟାରୁ ତିଆରି ହେଇଛି, ଆମେ ମାୟା ଉପାଦାନରେ ତିଆରି ହେଇଛି। ମାୟାର ସମ୍ପୂର୍ଣ୍ଣ ଯାକ ଯେ ସ୍ଥିତିଟା ମାନେ ସମ୍ପୂର୍ଣ୍ଣ ଅଧିକାରଟା ଆମ ଉପରେ ଅଛି, ସେଥିପାଇଁ ସେ ଆମକୁ ଯେକୌଣସି ତାର ଯେତେ ପ୍ରକାର ଦୋଷ ଯେକୌଣସି ହିସାବରେ ସେ ନେଇଯିବ। ସେଥିପାଇଁ ସେ ଲେଖିଲେନି ଭକ୍ତି ଭକ୍ତିମଣ ଠାକୁର, ମାୟାର ବସେ ଯାଇଛ ଯାଛ ଭେସେ ଖାଛ ହାବଡୁ ବୁବାଏ ରାଧା କୃଷ୍ଣ ବୋଲ ବୋଲ ବୋଲରେ ସବାଏ। ସେ ଶବ୍ଦଟି କାହିଁକି ଲେଖିଲେ, ମାୟାର ବସେ ଯାଛ ଭେସେ ଖାଛ ହାବଡୁ ବୁବାଏ, ତୁ ଭସେକି ନେଇଯିବ, ସିଏ ତୁ ହାବଡୁ କରେଇଦବ, କାରଣ ତାର ଉପାଦାନ ତାର ଜଗତ, ଏ ଜଗତର ମାୟାର ଜଗତ, କିନ୍ତୁ ମାୟା ଏତେ ଗୋଟେ ସୃଷ୍ଟିଟା ଆସି କରିଦବ, ଭଗବାନଙ୍କର ନିର୍ଦ୍ଦେଶରେ ମାୟାଟା କରିଛନ୍ତି। ଯିବ ଚାହିଁଛି ଏଠି ଭୋଗ କରିବା ପାଇଁ, ଏଟା କେବଳ ଭୋଗୀମାନଙ୍କର ଜାଗା, ବାସ୍ ଏ ଯୋଉ ଜାଗାଟା ତିଆରି କରାଯାଇଛି ଏଟା କେବଳ ଭୋଗ ଭୋଗୀ, ଯୋଉମାନଙ୍କର ଭୋଗ ବୁଦ୍ଧି ଅଛି ତାଙ୍କୁ ଛଡ଼ା ହେଇଯାଇଛି, ଆଉ ଭଗବାନଙ୍କ ପାଖରେ ଭୋଗୀ କେହି ନାହାନ୍ତି, କୃଷ୍ଣ ଏକମାତ୍ର ଭୋଗୀ ଆଉ ସମସ୍ତେ ସେବି। ଏଠି ଭୋଗୀମାନଙ୍କର ଜାଗା ନା, ସେଥିପାଇଁ ଏଠି ତ୍ୟାଗଟା ବି ଭୋଗ, ତ୍ୟାଗଟା କେମିତି ଭୋଗ, ଏଇ ଯେ ଲୋକଟା ତ୍ୟାଗ କରୁଛନ୍ତି, ହିମାଳୟ ରହିଛନ୍ତି ସବୁ ତ୍ୟାଗ କରୁଛନ୍ତି, ତ୍ୟାଗ କାହିଁକି ଆମର ପ୍ରଶଂସା କରାଗଲି, ତ୍ୟାଗଟା ବି ଏଠି ଭୋଗ, କଣ ଭୋଗ କରୁଛନ୍ତି ସିଏ, ମୋ ଭଳି ତ୍ୟାଗୀ କେହି ନାହିଁ, ସମ୍ମାନର ଭୋଗ ସିଏ, ସମ୍ମାନର ଆଶା ଜଗତରେ, ମୁଁ ଚାଲିଗଲା ପରେ ମୋ ନାଁ ରେକର୍ଡ ରହିବ, ମୋ ନାଁ ଲିପିବଦ୍ଧ ହେଇକି ରହିବ ଯେ ଏଭଳି ଜଣେ ତ୍ୟାଗୀ ଥିଲେ, ଏ ଭୋଗବୃତ୍ତି ଜଗତ, ଏ ଜଗତଟା କେବଳ ସେମାନେ ସେ ଜଗତରୁ ଯେଉଁମାନେ ଆସନ୍ତି ସେମାନେ ସେବି, ନହେଲେ ଏ ସମସ୍ତ ଭୋଗୀଙ୍କର ସ୍ଥାନ, ଯିବ ଚାହିଁଛି ନା ଭୋଗ କରିବା ପାଇଁ, ଏଇଟା ଭୋଗର ଉପାଦାନ, ସବୁ ମାୟା ସୃଷ୍ଟି କରିଦେଇଛନ୍ତି ସେ ଜଗତରେ, ଭୋଗର ଉପାଦାନ ଭୋଗର ବୁଦ୍ଧି ରହିଛି ବୋଲି ମନ ଇନ୍ଦ୍ରିୟ ଗୁଡ଼ିକର ଦୋଷ ଆସୁଛି, ସେଠି ତ ସେ ଜିନିଷ ନାହିଁ, ମାୟା ନାହିଁ, ଯା ମାୟାର ଦୋଷ କେମିତି ଆସିବ, ଗୋଟେ ପଏଣ୍ଟରେ କଟିଗଲ। ଯେଉଁ ଜୀବ ଆତ୍ମା ଆଜି ଏଇ ଏଇ ଜଗତରେ ରହିଛି, ମାୟା ତାକୁ ଏ ଶରୀର ଦେଇଛି, ସେ ଜୀବାତ୍ମା ଚାଲି ଯାଇପାରିବ ସେଠି, କିନ୍ତୁ ମାୟା ଯାଇପାରିବନି, ତାହେଲେ ମାୟା ଗୋଲୋକ ବୃନ୍ଦାବନ ଯାଇପାରିବନି, ତାହେଲେ ସେଠି ଦୋଷ କେମିତି ଆସିବ। ଯେଉଁଠି ମାୟା ରହିବ ତିନି ଗୁଣ ରହିବ, ସେଇଠି ଜଗତର କାମ କ୍ରୋଧ ଏଗୁଡା ରହିବ, ସେଠି ତ ତିନି ଗୁଣ ନାହିଁ, କାରଣ ସେଠିକାର ସେଠି ଯେଉଁମାନେ ଅଛନ୍ତି ବା ଭଗବାନଙ୍କର ଦୋଷ କେମିତି ଆସିବ। ସେଥିପାଇଁ ସେଇଠି କହିଲେ କୋପିନାମ ତତ୍ପତି ନାମ ଚ ସର୍ବେଶାମ, ଭଗବାନ ଅନ୍ତର୍ଦ୍ରଷ୍ଟା, ଜୀବନର ଦୁଇଟା ଦୃଷ୍ଟି ଅଛି, ଦୁଇଟା ଦୃଷ୍ଟି ଗୋଟେ ଶାସ୍ତ୍ର କୁହନ୍ତି, ଗୋଟେ ଅନ୍ତର୍ଦୃଷ୍ଟି ଗୋଟେ ବହିର୍ଦୃଷ୍ଟି, ଜୀବର କେବଳ ବହିଦୃଷ୍ଟି, ଆମ ଆଖି ଦ୍ୱାରା ଯାହା ଦେଖିବା ନା, ଆଉ କଣ ଡାକ ତୁମେ କଣଟା ଦେଖିପାରିବ, ତ ଚକ୍ଷୁ ଦ୍ୱାରା ତୁମେ କଣ ଦେଖୁଛ, ଆଉ ତୁମ ବୁଦ୍ଧି ଦ୍ୱାରା ତୁମେ ଜଣଙ୍କୁ ମାପୁଛ, ମୁଁ ବୁଝିଦେଲି, ମୁଁ ଜାଣିଦେଲି, କଣ ତୁମର ବୁଦ୍ଧିଟା ଯେଉଁ ସ୍ତରରେ ଅଛି ତୁମେ ସେଇ ହିସାବରେ, ତୁମେ ତୁମେ ତୁମର ବୁଦ୍ଧି ଯଦି ଏତେ ପରଫେକ୍ଟ, ତୁମେ ତୁମେ ନିଜକୁ ଜାଣିପାରୁଛ କି, ଆମେ ନିଜକୁ ବି ଜାଣିପାରୁନି, ଯଦି ଆମେ ନିଜକୁ ଜାଣିପାରୁଛେ ତାହେଲେ ଆମର ସଂଯମତା କାହିଁକି ଆସୁନି, ଆମେ ନିଜକୁ ନିଜେ ଅଟକି ପାରୁନେ କାହିଁକି, ନିଜର କାମ ନିଜର କ୍ରୋଧ ନିଜର ଲୋଭ ନିଜର ଯୋଉ ବେଗ ରହି ତାକୁ ସଂଯମ କାହିଁକି କରିପାରୁନା, ଆମେ ଯଦି ବୁଦ୍ଧିମାନ ଜଣେ ବ୍ୟକ୍ତି ଯୁକ୍ତି ଯଦି ଯୁକ୍ତି କରାଯାଏ ତାକୁ ଗୋଟେ ମିନିଟରେ ପରାସ୍ତ କରିଦିଆ, ଏଠି କେହି ପଣ୍ଡିତ ନୁହଁନ୍ତି, ସବୁ ମୂର୍ଖ, କେମିତି ପାଇଁ ମୂର୍ଖ ନା, ଯଦି ଆମେ ସବୁ ଜିନିଷ ସବୁ ଜାଣିପାରୁଛେ ଆମର ଏତେ ଜ୍ଞାନ ରହିଛି ତାହେଲେ ଆମେ ନିଜକୁ ନିଜେ କାହିଁକି ସଂଯମ ହେଇପାରୁ ସଂଯମ କରିପାରୁନା ଆମ ବୁଦ୍ଧି ଦ୍ୱାରା। ସେଥିପାଇଁ ଭଗବାନ ଭଗବତ ଗୀତାରେ ଗୋଟେ ଶ୍ଳୋକ କହିନାହାନ୍ତି, ଉଦ୍ଧାରେ ଆତ୍ମାନ ଆତ୍ମାନ, ହଁ ସେଠି କେତେବାର ଆତ୍ମା ଆତ୍ମାନ ଆତ୍ମାନ ଲଗେଇଛନ୍ତି ଦେଖ ସେ ଶ୍ଳୋକରେ, ନିଜର ବୁଦ୍ଧି ଦ୍ୱାରା ନିଜର ମନ ଦ୍ୱାରା ନିଜକୁ ଉଦ୍ଧାର କରିବାକୁ ପଡିବ। ଭଗବାନ ସେ ଶ୍ଳୋକରେ କେତେ ଥର ସୁନ୍ଦର ଭାବରେ ସେ ଶ୍ଳୋକକୁ ଲଗେଇଛନ୍ତି, ଜୀବ ଏମିତି ଇଚ୍ଛା କରିକି ସେ କିଛି କରିପାରିବନି, ମାୟାର ବହୁତ ଶକ୍ତି ରହିଛି, ସେଥିପାଇଁ ସେ କହିଦେଲେ ଦୂରତ୍ୱ, ଏହା ଦୂରତ୍ୱ ଶବ୍ଦ ଲଗେଇଦେଲେ, ବହୁତ କଠିନ। କିନ୍ତୁ ସବୁବେଳେ ମନେ ରଖିବା ଦରକାର, ଆମର ବହି ଦୃଷ୍ଟି ଅଛି, ଅନ୍ତର୍ଦୃଷ୍ଟି ନାହିଁ। ଆମର ସ୍ଥିତିଟା କ'ଣ ଆମେ କହିପାରିବାନି, 10 ବର୍ଷ ପରେ ଆମର କ'ଣ ହବ, କାଲି ଆମର କ'ଣ ହବ ଆମେ କହିପାରିବାନି। ଆଜି ଯିଏ ସାଧୁ ଅଛି ସେ କହିପାରିବନି ମୁଁ କାଲି କ'ଣ ମୋର ସ୍ଥିତି ହବ। ଆଜି ଯିଏ କହୁଛି ମୁଁ ବିବାହ ହେବିନି ସେ କାଲି କହିପାରିବନି ମୁଁ ନବିବାହ ବୋଲି, ବା ଆଜି ଯିଏ ବିବାହ ହେଇଯାଇଛି ସେ କହିପାରିବନି ଯେ ମୁଁ ସବୁଦିନ ଘରେ ରହିପାରିବି ବୋଲି। ଗୁଣର ସେ ଗୁଣ ଦ୍ୱାରା ପରିଚାଳିତ ହଉଛି, ମାୟା ତାକୁ ହସେଇ କୁଆଡେ କେତେବେଳେ ନେଇ ପଳେଇବ ହିସାବ ପତ୍ର ନାହିଁ। ଏଠି କୌଣସି ବ୍ୟକ୍ତି ସୁରକ୍ଷିତ ନୁହନ୍ତି, କୌଣସି ବ୍ୟକ୍ତି ସୁରକ୍ଷିତ। ସେଥିପାଇଁ ମହାପ୍ରଭୁ ତୃଣାନନ୍ଦ ପିସୁ ନେଇଛନ୍ତି ଯେ ବୁଝିପାରିବ ସବୁବେଳେ ମୁଣ୍ଡ ଗୁଞ୍ଜିକି ରହିକି କେମିତି ଦିନ କଟାଇବ, କାରଣ ଏଠି ଗୁଣର ପ୍ରଭାବ ବହୁତ ରହିଛି। ତମ ଗୁଣ ତମେ ସରାଇଲେ ମାନେ ଗୋଟେ ମୁହୂର୍ତ୍ତ ତୁମକୁ ଠେଲି ନେଇ ଫୋପାଡ଼ି ଦେବ, ତୁମେ କେତେ ବଡ଼ ସାଧୁ ହେଇଥିବ। ତ ରଜଗୁଣ ତମ ଗୁଣ ଆସୁଛି ତୁମ ମନକୁ ବିଚଳିତ କରି ପାଗଳ କରି ଛାଡ଼ ଦବ ମନଟା, ତୁ କ'ଣ କରିପାରିବ। ସେଥିରେ ସେ ପ୍ରମାଥି ଶବ୍ଦ ଲଗେଇଲେ ନା, ପ୍ରମାଥି, ପ୍ରମାଥି ମାନେ କ'ଣ, ମନ୍ଥନକାରୀ। ସେ ପଶିଯିବ ମୁଣ୍ଡରେ ସେ ଗୋଟେ କଥା ମାନେ ତୁମକୁ ପାଗଳ କରି ଛାଡ଼ଦବ, ଆଉ ତୁମକୁ କି ଦେଖାଯିବନି। ତୁମର ପ୍ରମାଥି ପ୍ରମାଥି ମାନେ ତୁମ ମୁଣ୍ଡରେ ପଶିଲା ଦେଟା, ଆଉ ସେଟା ପଶିଲା ମାନେ ସେଟା ଘାଣ୍ଟିବ 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 ଘାଣ୍ଟିବ, ବାସ ତୁମକୁ ସେ ଦିଗରେ ନେଇ ପଡ଼ିବ ଯିବ। ଶକ୍ତି ନାହିଁ କିଛି, ସେଥିପାଇଁ ସେ ସବୁ ବୁଝିବ, ତାର କେବଳ ବହି ଦୃଷ୍ଟି, ସେ ବହି ଦୃଷ୍ଟି ସବୁ ଦେଖୁଛି। ତା ବୁଦ୍ଧି ଦ୍ୱାରା ସବୁ ଶାସ୍ତ୍ରରେ ଯାହା ସବୁ କୁହାଯାଇଛି ତାକୁ ସେ ଜାଣିଲେ ଭିତରେ, ତା ବୁଦ୍ଧି ଦ୍ୱାରା ସେଟା ଜାଣୁଛି। ଶାସ୍ତ୍ର ଯୋଉ ଅପ୍ରାକୃତ ତାଙ୍କ ପାଖକୁ ପ୍ରକଟ ହଉନି, ଯେ ଶାସ୍ତ୍ର ଅପ୍ରାକୃତ ତାକୁ ସେ ବୁଝି ଦେଇପାରିଲା, ତାହେଲେ ତାର ପରିବର୍ତ୍ତନ କାହିଁକି ଆସୁନି, ସେ ନିଜକୁ ନିଜେ କାହିଁ ସଂଯମିତ ହଉନି, ନିଜକୁ ନିଜର ମତିଟା କାହିଁ କୃଷ୍ଣଙ୍କ ପାଖରେ ଲାଗୁନି। ଜଣେ ଶାସ୍ତ୍ରକୁ ବୁଝିଦେଲା, ଜଣେ ମହାମନ୍ତ୍ରକୁ ଜାଣିଦେଲେ, ଜଣେ ରାଧାକୃଷ୍ଣଙ୍କୁ ଜାଣିଦେଲେ, ତାହେଲେ ନିଜର ମତେ ନିଜ ଅନ୍ତର ଭିତରେ କାହିଁକି ତାର ଭାବନାଟା ଆସୁନି ଯେ ମୁଁ 24 ଘଣ୍ଟା କୃଷ୍ଣଙ୍କୁ ସ୍ମରଣ କରିବି। ତାର ବୁଦ୍ଧି ମାୟା ଦ୍ୱାରା ପରିଚାଳିତ। ସବୁବେଳେ ମନେ ରଖିବା ଦରକାର, ଭଗବତ ଆଉ ଭଗବାନଙ୍କର ପାର୍ଶ୍ୱଦ ମାନେ ସେ ଜଗତର ଲୋକମାନଙ୍କ ଭିତରେ ମାୟା ନାହିଁ, ତାଙ୍କର ବୁଦ୍ଧି ମନ ଇନ୍ଦ୍ରିୟ ସବୁ ହଉଛି ଚିନ୍ମୟ। ସେଥିପାଇଁ ସେ କହିଲେ ଚକ୍ରପାଦ ଟୀକାରେ ଲେଖିଲେ, ଯିଏ ଅନ୍ତରେ ଦ୍ରଷ୍ଟା ବୁଦ୍ଧିର ସାକ୍ଷୀ ସିଏ ବାହାର ଆସିଲେ ଆଲିଙ୍ଗନ କଲେ, ସେ ତ ଅନ୍ତର୍ଯ୍ୟାମୀ, ତାଙ୍କ ଦୋଷ କଣ। ତାପରେ ଭଗବାନ ବି ଶରୀରକୁ, ଯୋଉ ଶରୀରକୁ ଦେବତାମାନେ ଘୃଣା କରନ୍ତି ସେ ଶରୀରକୁ ଭଗବାନ, ଯଦି ଗୋପୀମାନଙ୍କ ଶରୀର ଜଡ ଶରୀର ହେଇଥାନ୍ତା ଭଗବାନ ତାକୁ କେବେ ସ୍ପର୍ଶ ବି କରୁନଥାନ୍ତି, କାରଣ ଭଗବାନଙ୍କର ଜଡ ସହିତ କୌଣସି ସମ୍ପର୍କ ନାହିଁ, ଭଗବାନ ଚିନ୍ମୟ। ଯେଉଁମାନେ ଭଗବାନ ପାଖକୁ ଯିବେ ଏ ଜଡ ଦେହରେ କେବେ ଯାଇପାରିବେନି, ଏଇଟା ମନେ ରଖିବା ସବୁବେଳେ ଦରକାର। ଭଗବାନ ସେଥିପାଇଁ ସବୁବେଳେ ଚିନ୍ମୟଙ୍କ ସହିତ ଶକ୍ତି ରହିଛି ବୋଲି ଏଇ ଜଡ କୌଣସି କେବେ ହେଲେ ଚିନ୍ମୟକୁ ଜାଣିପାରିବେନି। ପ୍ରମାଣ ଦେଖିବ, ପ୍ରମାଣ ଫଟକିଣ ଅଛି ଗୀତାରେ, ଭଗବାନ ଅର୍ଜୁନଙ୍କ ଆଗରେ ଠିଆ ହେଇଥିଲେ ନା ଦୂରରେ ଠିଆ ହେଇଥିଲେ, କହୁଛନ୍ତି ମୁଁ ବିଶ୍ୱରୂପ ଦେଖେଇବି, କିନ୍ତୁ କଣ କହିଲେ, ଦଦାମି ଦିବ୍ୟତେ ଚକ୍ଷମ ପଶ୍ୟମେ ଯୋଗ ଐଶ୍ୱର୍ଯ୍ୟ, ମତେ ଯେଉଁ ତୁମେ ଦେଖୁଛ ସେମିତି ମୁଁ ନୁହେଁ, ତୁମେ ସେମିତି ମୁଁ ସେମିତି ନୁହେଁ, ମୋର ଯୋଗ ଐଶ୍ୱର୍ଯ୍ୟ ଯୋଗ ଦେଖିବାକୁ ହେଲେ ମୋତେ କଣ ଦେବି, ଦିବ୍ୟ ଦୃଷ୍ଟି ଦେବି, କାହିଁକି ମୋର ଜଡ ସହିତ, ତୁମେ ଜଡ ସହିତ ଜଡ ଦୃଷ୍ଟିରେ କୌଣସି ଜିନିଷର ଜଡ ସହିତ ମୋର ସମ୍ପର୍କ ନାହିଁ, ମୁଁ ଚିନ୍ମୟ, ତେଣୁ ତୁମେ ଚିନ୍ମୟ ହେଲେ ମୋତେ ଜାଣିପାରିବ, କେବେ ଜାଣିପାରିବନି, ଏଇଟା ମନେ ରଖିବା ଦରକାର। ଏ ଚିନ୍ମୟତା ଯୋଉ ଆମେ ଆଗରୁ ଥରେ ଆଲୋଚନା କରୁଥିଲୁ, ଚିନ୍ମୟତା ଯେମିତି ଅଗ୍ନିରେ ଗୋଟେ ଲୁହାଟାକୁ ପୁରା ଯାଉଛି, ସେଟା ଆଗନ୍ତୁକ ଧର୍ମ। ଅଗ୍ନି ଭିତରେ ଲୁହାଟାକୁ ପୁରେଇ ରଖିଲେ କଣ ହବ, ତାପଟା ଯୋଉ ଲୁହା ବର୍ତ୍ତମାନ ଯୋଉ ଅଗ୍ନିଶମ ହେଇଯାଉଛି, ସେଟା ଲୁହାର ନଥିଲା, ସେଟା ତାପଶକ୍ତିର କିଏ ଦେଲା, ଅଗ୍ନି ଦୟା କରିକି ଦେଇଛନ୍ତି। ଆଉ ସେ କେମିତି ଦେଇଛନ୍ତି ନା, କଣ୍ଟିନ୍ୟୁସ ସେ ତା ଭିତରେ ରହିଛି, ଏମିତି କଣ ଖାଲି ପୁରେଇ ଦେଇକି ତୁମେ ଲୁହାଟାକୁ ବାହାର କରି ଆଣିଲେ ହେଇଯିବ ନା କଣ, ତାକୁ ପୁରା ରଖିବାକୁ ପଡିବ। ରଖିଲେ ଦେଖିବ ସେଥିରୁ ଲୁହା, ଏଇ ଯୋଉଗୁଡାକ ଆଇରନ୍ ଯୋଉଗୁଡାକ ଆମର ବଡ ବଡ ଫ୍ୟାକ୍ଟ୍ରି ସବୁ ଅଛି, କ୍ଷୀରକ୍ରମ ବଡ ବଡ ଫ୍ୟାକ୍ଟ୍ରି ଗୁଡାକ ତରଳା ଯାଉଛି, ସେଠି କଣ ତୁମେ ଦେଖିବ, ସେ ଲୁହାପିଣ୍ଡଟା, ସେ ଲୁହାପିଣ୍ଡଟା ମେଟାଲଟା ସେ କଣ ହେଇକି ଯାଉଛି, ଅଗ୍ନି ଭଳିଆ ହେଉଛି ନା, ପୁରା ଲାଲ ହେଇକି ବାହାରି ଯାଉଛି, ତାକୁ ପୁଣି କୁଲ୍ କରିଦେଲା ବେଳକୁ ସେ ପଥର ହେଉଛି, ତା ଦେହରୁ ଭାରି ପଡୁଛି ପାଣି, ପାଣି ସ୍ପ୍ରେ ହେଉଛି, ତା ଦେହରୁ ଏଗୁଡ଼ା ଭାରି ପଡିଯାଉଛି, ସେଟା ମେଲ୍ଟ କରିଦେଲା ପରେ ତା ଦେହରୁ ସବୁ ଖାଦ୍ୟ ଗୁଡା ବାହାରିଗଲା, ଲୁହାଟା ରହିଲା। ଯେ ଲୁହାଟା ଯୋଉ ଅଗ୍ନି ହେଲା, ତାକୁ ତାଦାତ୍ମିକା କୁହାଯାଏ, ଲୁହାଟା ଯୋଉ ଅଗ୍ନି ହେଲା, ଲୁହାରେ ଅଗ୍ନି ଗୁଣ ନଥିଲା, ଅଗ୍ନି ତାକୁ ତାଙ୍କ ନିଜ ଗୁଣଟାକୁ ପ୍ରଦାନ କରିକି ତାକୁ ଅଗ୍ନି କଲେ ଲୁହାଟା। କିନ୍ତୁ ମନେ ରଖିବାକୁ ପଡିବ, ସେ କନଷ୍ଟାଣ୍ଟ ଟଚର ରହିଥିଲା, ଲୁହାଟା କାହାଦେହରେ ରହିଥିଲା, ଅଗ୍ନି ଭିତରେ ରହିଲା। କିନ୍ତୁ ଦୁଇଟା ୟାଦର ଗୋଟିଏ ଦୋଷ ରହିଛି, ଏଇଟା ଉଦାହରଣ ପାଇଁ ଗୋଟିଏ ଦୋଷ ରହିଲା, ଅଗ୍ନି ଲୁହାଟା ଅଗ୍ନି ସଂସ୍ପର୍ଶ ଛାଡ଼ିଦେଲେ କଣ ହବ? ପୁଣି ଲୁହା ହେଇଯିବ। କିନ୍ତୁ ଭଗବାନଙ୍କର କୃପା ଯେତେବେଳେ ଇନ୍ଦ୍ରିୟଟା ଚିହ୍ନ ହେଇଯାଏ, ଭଗବାନଙ୍କ କୃପା ମିଳିଯାଏ, ଏଇ ଯୋଉ କଣ୍ଟିନ୍ୟୁଅସ୍, ସେପାଇଁ ଆମକୁ ମହାପ୍ରଭୁ ଅହର୍ନିଶ ସବୁବେଳେ କହୁଛନ୍ତି ନା, ସବୁବେଳେ ଆମେ କାହିଁକି ଆମର ଏତେ ପ୍ରକାର ଏନ୍ଗେଜମେଣ୍ଟ କାହିଁକି ରଖାଯାଇଛି ଭକ୍ତି ଯୋଗରେ? କାରଣ ଜଣେ ସବୁବେଳେ ଜପ କରିପାରିବନି, ସେଥିପାଇଁ ଜଣେ ଜପ କରୁ, ଶ୍ରଦ୍ଧା କରୁ, ସେବା କରୁ, ଚିନ୍ତନ କରୁ, ଭଜନ କରୁ, କାହିଁକି ସେ କଣ୍ଟିନ୍ୟୁଅସ୍ ଟର୍ଚର୍ ରହିବା ଦରକାର। ଭକ୍ତି ଗୁଡ଼ା ଏଇଟା ଏମିତି ନାହିଁ ଯେ, କାରଣ ତୁମେ ସବୁବେଳେ ମନେ ରଖିବାକୁ ପଡିବ, ଆମେ ଆମର ବୃତ୍ତିଟାକୁ ବଦଳଉଛେ। ବୃତ୍ତି ମାନେ କଣ? ଇନ୍ଦ୍ରିୟ ମାନଙ୍କର ଯୋଉ ବୃତ୍ତି ରହିଛି ତାକୁ ବଦଳେଇବା ପାଇଁ ଆମେ ଚାହୁଁଛେ। ଇନ୍ଦ୍ରିୟ ମାନଙ୍କର ବୃତ୍ତିଟା କଣ? ଝିଅ ଚାହେଁ ଭଲ ଖାଇବି, ଚକ୍ଷୁ ଚାହେଁ ଭଲ ଦେଖିବି, ଯା ଯୋଉ ପଞ୍ଚ ଜ୍ଞାନେନ୍ଦ୍ରିୟଙ୍କର ତାଙ୍କ ବୃତ୍ତି ରହିଲା ଜଡ଼ ବୃତ୍ତି। ବର୍ତ୍ତମାନ ଆମେ କାହା କଣ କରିବା? ଚିନ୍ମୟ ବୃତ୍ତି କରିବା, ତାଙ୍କ ସେଟା ଭଲ ଲାଗିବନି, ଏତେ ଶୀଘ୍ର ଭଲ ଲାଗିବ। ସେଥିପାଇଁ ଆମେ କନଷ୍ଟାଣ୍ଟ ଟଚ୍ରେ, କୌଣସି ଭାବରେ ଆମେ ଛାଡ଼ିବୁନୁ ତାକୁ। ଯୋଉ ପଞ୍ଚ ଜ୍ଞାନେନ୍ଦ୍ରିୟ ରହିଛି, କେତେବେଳେ ନାମ କରିବୁ, କେତେବେଳେ କଥା ଶୁଣିବୁ, କେତେବେଳେ ଶ୍ରଦ୍ଧା କରିବୁ, କେତେବେଳେ ସେବା କରିବୁ, ସବୁବେଳେ ଏନ୍ଗେଜମେଣ୍ଟ ଭିତରେ ତାକୁ ରଖିବୁ। କାହିଁକି ନା ଆମେ କନଷ୍ଟାଣ୍ଟ ଟଚ୍ରେ ନ ରଖିବା, ଯେମିତି ଅଗ୍ନିଟାକୁ ଲୁହାଟାକୁ ଅଗ୍ନିର ନିରନ୍ତର ତା ସଙ୍ଗ କରିବା ପରରେ ତାର ଧର୍ମଟା, ଅଗ୍ନିର ଧର୍ମଟା କାହା ପାଖକୁ ଆସୁଛି? ଲୁହାଙ୍କ ପାଖକୁ ଆସୁଛି। ଏଇଟା ତାଦାତ୍ମିକ ଇନ୍ଦ୍ରିୟ ମାନେ ସେଇଭଳି ଚିନ୍ମୟ ହୁଅନ୍ତି। ଏଇଟା ଗୋଟେ ଦୁଇ ଦିନ କାମ ନୁହେଁ, ଯାହାର ପୂର୍ବ ସ୍ୱୀକୃତି ଅଛି, ବହୁତ ବଳ ପୂର୍ବରେ ଭଜନ କିଛି କରିଛନ୍ତି, ତାଙ୍କ ସ୍ୱୀକୃତିଟା ଅଧିକା, ତାଙ୍କ ପ୍ରଥମ ଷ୍ଟେଜରେ କଣ ହୁଏ? କାଲି ମୁଁ କହୁଥିଲି, ଇ ତ ବହୁତ ବଡ କନେକ୍ଟିଭ ଜିନିଷ ବୈଷ୍ଣବ ଫିଲୋସଫିଟା ନା, ମନ ଇନ୍ଦ୍ରିୟ ସହିତ ଏତେ ସଂଯମ କରିବା ତାଙ୍କୁ ପଡ଼େ, ମନ ଇନ୍ଦ୍ରିୟ ସହିତ ତାଙ୍କୁ ଏତେ ସଂଗ୍ରାମ କରିବାକୁ ପଡେ ନା। ଆଉ ପୂର୍ବ ସ୍ୱୀକୃତିଟା ଅଛି ନା, ଜଣଙ୍କୁ ବିଶ୍ୱାସଟା ତିଆରି କରିବାକୁ ପଡେ ନା ତାକୁ, କାରଣ ତାର ଶ୍ରଦ୍ଧା ବିଶ୍ୱାସଟା ତାର ପୂର୍ବ ସ୍ୱୀକୃତି ହିସାବରେ ରହିଛି, ତାର ଜମିଯିବ, ଯାହା ଗୋଟେ କୁହନ୍ତିନି ଜମିଯାଏ, ପଟକିଣି ଜମିଯିବ, ତାକୁ ଏତେ ଆଉ ତିଆରି କରିବାକୁ ପଡୁନି, କାରଣ ତା ସ୍ୱୀକୃତିଟା ଅଧିକା ଅଛି। ତାକୁ ମନ ଇନ୍ଦ୍ରିୟ ଗୋଟେ ଯାହା କୁହନ୍ତି, ବହୁତ ପ୍ରକାର ଯେମିତି ଆଜିକାଲି ପିଲାମାନେ ଆସୁଛନ୍ତି, ବିଭିନ୍ନ ପ୍ରକାର ଡାଉଟ, ବିଭିନ୍ନ ପ୍ରକାର ଜିନିଷ, ଏସବୁ ଜିନିଷ, କାରଣ ତା ସ୍ୱୀକୃତି କମ, ବହୁତ ପ୍ରକାର ପ୍ରଶ୍ନ, ବହୁତ ପ୍ରକାର ଜିନିଷ ତାଙ୍କ ମୁଣ୍ଡରେ ସବୁ ଖେଳୁଛି, ଗୋଟେ ମାନେ ମୁଣ୍ଡଟା ତାଙ୍କର ସ୍ପିରିଚୁଆଲ ଫିଲ୍ଡରେ ଥିଲେ ବି, ଜପ କଲେ ବି, ଯାହା କଲେ ତାଙ୍କ ମୁଣ୍ଡ କେତେବେଳେ ସ୍ଥିର ନୁହେଁ, କାହିଁକି ସେମାନେ ଏନଫ୍ ସ୍ୱୀକୃତି ନାହିଁ, ସେଥିପାଇଁ ସେମାନେ ସ୍ଥିର ନୁହନ୍ତି, ସଂଶୟବାଦୀ ସବୁବେଳେ, ସବୁବେଳେ ଗୋଟେ କଥା ପଚାରୁଛୁ କାହିଁ ଦିଅ, କେଡ଼େ କାହିଁ ହେଲା, କୌଣସି ଜିନିଷ କାହା ଉପରେ ସେ ଆସ୍ଥା ବିଶ୍ୱାସ କରିପାରିବେନି। ଯେତେ ଆଚାର୍ଯ୍ୟଙ୍କ କଥା ପଢ଼ନ୍ତୁ, ଯୋଉଠି କରନ୍ତୁ, ତାଙ୍କ ମନ ସବୁବେଳେ ଖାଲି ଘୁରୁଥିବ, ଏଟା ସ୍ୱୀକୃତିର ଅଭାବ। ଯାହାର ସ୍ୱୀକୃତି ପ୍ରବଳ ରହିଛି, ତାର ବିଶ୍ୱାସଟା ଜମିଯିବ ସାଙ୍ଗେ ସାଙ୍ଗେ, ତାକୁ ବିଶ୍ୱାସ ତିଆରି କରିବାକୁ ପଡେ ନା, ବିଶ୍ୱାସ ପାଇଁ ତାକୁ ସଙ୍ଗ କରିବାକୁ ପଡେ ନା। ଆମକୁ କଣ କରାଯାଉଛି? ଆମକୁ ଖାଲି ଆମ ବିଶ୍ୱାସଟାକୁ ତିଆରି କରିବା ପାଇଁ ଆମ ଭକ୍ତ ସଙ୍ଗ ଦରକାର, ଜଣଙ୍କୁ ବିଶ୍ୱାସ। ଯେମିତି ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେବି, ଦେଖ, ବିଶ୍ୱାସ ତିଆରି କରିବା ପାଇଁ, ଯେମିତି ଆମ ଆଜିକାଲି ଡିଭୋଟି ମାନଙ୍କୁ ଆଜିକାଲି ଯାହାକୁ ଆମେ ଭକ୍ତ କରୁ, ତାକୁ କଣ କରାହଉଛି? ତାକୁ ଗ୍ରନ୍ଥ ଖଣ୍ଡେ ଦିଅ, ତାକୁ ମନ୍ଦିର ବାରବାର ଡାକ, ତାକୁ ପ୍ରସାଦ ଟିକେ ଦିଅ, ତାକୁ ଭଲ କଥା କୁହ, ତାକୁ ମାୟାପୁର ବୁଲେଇକି ନିଅ, ବୃନ୍ଦାବନ ବୁଲେଇକି ନିଅ, କେତେ କଲା ପରେ ସେ ଯାଇ ଟିକେ ବିଶ୍ୱାସ କରୁଛି ଠାକୁରଙ୍କ ନାଁଟା, ଏଇଟା ଜପ କଲେ ଟିକେ ମତେ ଫଳ ମିଳେ, ସେ ପୁଣି କଣ ସେମିତି କରୁଛି? ଆରେ ବିଦେଶୀମାନେ ଜପ କରୁଛନ୍ତି, ଇଏ ଲୋକ ଜପ କରୁଛି, ସିଏ ଠାକୁରଙ୍କୁ ଡାକିକି ତାର ଭଲ ଅଛି, ତା ପିଲା ସେ ହଜାରେ ପରେ ସେ ଗୋଟେ ନାମ କରୁଛି। ମତେ କହିଲେ ମତେ କୁହ, ଯେତେବେଳେ ଦଶରଥନାଙ୍କର ନାରଦ ମୁନି ତାକୁ ମନ୍ତ୍ର କହିଲେ, ତୁ ମରା ମରା ବୋଲି କହ, ସେ କଣ କାହାକୁ ପଚାରିଥିଲା, କାହା ସଙ୍ଗ କରିଥିଲା? ସେ ପଟକିନ କେମିତି ବସିଗଲେ? ସେ କାହିଁ ଚିନ୍ତା କଲେ ମୋ ଭବିଷ୍ୟତ କିଏ ଚଳେଇବ, ମୋ ଘର କିଏ ଚଳେଇବ, ମୋ ଭବିଷ୍ୟତ କଣ ହବ? ସେ କାହିଁ ତା ବିଶ୍ୱାସଟା କିଏ ତିଆରି କଲା? ତା ନାରଦ ମୁନି ଫର୍ଚୁନେଟ, ଏମିତି ସେ ଭାଗ୍ୟବାନ ଥିଲେ, ନାରଦ ମୁନି ଡାଇରେକ୍ଟ ତାକୁ ସ୍ୱୀକୃତି ଦେଇଦେଲେ, ତାକୁ କୃପା କରିଦେଲେ, କାରଣ ସେ ଗୋଟେ ସିମ୍ପୁଲ ସରଳ ଲୋକ, ଯେଉଁମାନଙ୍କର ସରଳତା ଅଛି ସେମାନେ ଅତି ଶୀଘ୍ର ସ୍ୱୀକୃତି ଅର୍ଜନ ବି କରିପାରିବେ, କାହିଁକି ତାଙ୍କ ସରଳ ଚିତ୍ର ସବୁ ଜିନିଷ ଗ୍ରହଣ କରୁଛନ୍ତି ନା, ପଟକିଣି ତାଙ୍କ ସ୍ୱୀକୃତି ବଢିଯିବ, କାରଣ ଅପରାଧ ହବନି, ସରଳ ଲୋକ ତାଙ୍କର ବିଶ୍ୱାସଟା ବଢିଯିବ। ବିଶ୍ୱାସଟା ପ୍ରାଥମିକ ଅବସ୍ଥା, ଖାଲି ବିଶ୍ୱାସଟା ତିଆରି କରିବା ପାଇଁ ତାଙ୍କୁ ବହୁତ ଦିନ ଲାଗିଯାଉଛି। ଆଦୌ ଶ୍ରଦ୍ଧା ଯୋଉ କୁହାଗଲା, ପ୍ରାୟ ସମସ୍ତେ କୋମଳ ଶ୍ରଦ୍ଧାରେ ଅଟକି ରହିଯାଉଛି, ଆଜି ବିଶ୍ୱାସ କରୁଛନ୍ତି ଠିକ ଚାଲିଛି, କାଲି କିଛି ଅସୁବିଧା ହେଇଗଲା ଆଉ ଠାକୁର ଡାକିପାରିବେନି, ଏଟା କୋମଳ ଶ୍ରଦ୍ଧା କୁହାଯାଏ। କେହି ବି ଆଜିକାଲି ଭକ୍ତ ନାହାନ୍ତି ଯେ ପାଣ୍ଡବମାନଙ୍କ ଭଳିଆ ଚ୍ୟାଲେଞ୍ଜେସ୍ ହୋଇପାରିବେ, ତ୍ୟାଗୀମାନେ ଶୋଇପାରୁନାହାନ୍ତି, ଆଉ ତୁମ ସବୁ ପ୍ରକାର ଫେସିଲିଟିଜ ରହିଲେ ତୁମେ ଭଜନ କରିବ, ବିପରୀତ କଣ କୁହାଯାଏ ପରିସ୍ଥିତିରେ ବା ପ୍ରତିକୂଳ ପରିସ୍ଥିତିରେ ଭଜନ କରିବା ହଉଛି ଭକ୍ତର ଗୋଟେ ଓଡ଼ିଆ ନାଇଁ ବାହାଦୁରୀ। ତୁମର ବାହାଦୁରୀ ହଉଛି ଏଇଟା, ତୁମେ କେତେ ବିପଦରେ କେତେ ଚ୍ୟାଲେଞ୍ଜେସରେ ଠାକୁରଙ୍କୁ ଭଲ ପାଇପାରୁଛ, ଆଉ ସବୁ ଖାଇବା ପିଇବା ଭଲ ମନ୍ଦ ସବୁପ୍ରକାର ବ୍ୟବସ୍ଥା ରହିଛି, ତୁମେ ସେଠି ଭଗବାନ ଡାକୁଛ, ସେଠି କଣ ସେଠି ଚ୍ୟାଲେଞ୍ଜେସ ନାହିଁ, ସେଟା ବଡ ବଡ ଜିନିଷ ନୁହେଁ, ଜଣଙ୍କ ଭକ୍ତିର ପରୀକ୍ଷା ରହୁଛି ସେଇଟା, କେତେ ପ୍ରତିକୂଳ ପରିସ୍ଥିତିରେ ସେମାନେ ଭଗବାନଙ୍କୁ ଡାକି ପାରୁଛନ୍ତି, ସେଥିପାଇଁ ପ୍ରହ୍ଲାଦ ଶ୍ରେଷ୍ଠ, ପାଣ୍ଡବମାନେ ଶ୍ରେଷ୍ଠ, ଗୋପୀମାନେ ଶ୍ରେଷ୍ଠ, ସବୁ ପ୍ରତିକୂଳ ପରିସ୍ଥିତିରେ ଭଜନ କରିଥିଲେ ନା, ଆମର ପ୍ରତିକୂଳ କି ମାନେ ଆନୁକୂଲ୍ୟ ସଂକଳ୍ପ ପ୍ରତିକୂଲ୍ୟ ଭର୍ଜନ, ଆମେ କହୁଛୁ ଯାହା ପ୍ରତିକୂଳ ଛାଡ଼ି ଦିଅ, କାହିଁ ଛାଡ଼ି ଦିଅ ବୋଲି କହୁଛେ, ନା ୱି ଆର୍ ନଟ୍ ଏନଫ୍ ମାଚ୍ୟୁର୍ଡ, ଆମର ପରିପକ୍ୱ ଅବସ୍ଥା ନାହିଁ, ଆମେ ପ୍ରତିକୂଳରେ କଣ କରିଦେବା, ସେଟା ଭଗବାନଙ୍କୁ ଦୋଷ ଦେଇଦେବା କିମ୍ବା ଅପରାଧ କରିଦେବା, ସେମାନେ ପ୍ରତିକୂଳଟାକୁ କିଛି ବିଚଳିତ ହଉନି, ସେମାନଙ୍କର ସେତିକି ବିଶ୍ୱାସ ଥିଲା, ପ୍ରତିକୂଳ ପରିସ୍ଥିତିରେ ଭକ୍ତର ସ୍ଥିତିରେ ଜଣାଯାଏ। ଏଇ କଥା ପଡ଼ିଥିଲା ଯେ ଚିନ୍ମୟ ଜଗତ ବା ଭୌତିକ ଜଗତରେ ଆଉ ଆଧ୍ୟାତ୍ମିକ ଜଗତରେ ଯୋଉ ପାର୍ଥକ୍ୟ ରହିଛି ସେଗୁଡ଼ିକ ଆମକୁ ବୁଝିବାକୁ ପଡିବ। ଏଇ ଏଇ ଲୁହା କଥା ମୁଁ କହୁଥିଲି, ଲୁହାଟିକୁ ଅଗ୍ନି ଭିତରେ କନଷ୍ଟାଣ୍ଟ ଟର୍ଚର ରଖିଲା ପରେ ଅଗ୍ନିର ଦାହିକା ଶକ୍ତିଟା ଲୁହା ପାଖକୁ ଆସୁଛି, ସେଭଳି ଜଣେ ଭଗବାନଙ୍କର ଯେ ଭକ୍ତ ତାର କଣ୍ଟିନ୍ୟୁଅସ୍ ଏଟା ଆଟିଚ୍ୟୁଡ୍ ରହିବା ଦରକାର, ସବୁବେଳେ ମୁଁ କେମିତି ଭଗବତ ଚିନ୍ତା, ସେତେ ମନା କର ନା ପ୍ରଜଳ୍ପ ନିୟମ ଆଗ୍ରହ, ପ୍ରଜଳ୍ପ କରିବନି, କଥା କିଛି ହବ ପ୍ରଜଳ୍ପ, ପ୍ରଜଳ୍ପ ମାନେ କଣ, ଯେଉଁଠି କୃଷ୍ଣ କଥା ନୁହେଁ, ସେଗୁଡ଼ା ଅନ୍ନେସେସରୀ ଟକ୍, ସେଥିରେ କିଛି ଆବଶ୍ୟକ ନାହିଁ ଆମର, ଏସବୁ ଶାସ୍ତ୍ର ମନା କରାଯାଇଛି, ଏଥିପାଇଁ ମନା କରାଯାଇଛି ଆମର ବିକ୍ଷୋଭ ଆସିବ। କିନ୍ତୁ ଗୋଟିଏ ଜିନିଷ, ଅଗ୍ନିରୁ ଲୁହାଟିକୁ କାଢିଦେଲା ପରେ ଅଗ୍ନି ଦେଇଥିବା ତାପଟି ଲୁହା ଧାରଣ କରିକି ରଖିପାରିବ ନାହିଁ, କିନ୍ତୁ ଭଗବାନ ଯାହାକୁ କୃପା କରନ୍ତି, ଏଇ ଯୋଉ ଇନ୍ଦ୍ରିୟ ମାନଙ୍କର ଯୋଉ ଚିନ୍ମୟତା ଆସେ ବା ତାଦାତ୍ମିକା ପ୍ରାପ୍ତ ହୁଅନ୍ତି, ଏମିତି ନାହିଁ ଯେ ସେ ଆଉ ଫେରିଯିବ, ଫେରିବନି, କାରଣ ଭଗବାନ ଯେମିତି ଅଗ୍ନି ତାଙ୍କ ଦାହିକା ଶକ୍ତିକୁ ଦିଅନ୍ତି, ଇଏ ଧାରଣ କରିପାରିବେ କିନ୍ତୁ ନିତ୍ୟ ଧାରଣ କରିବାର ଶକ୍ତି ନାହିଁ, ଅଗ୍ନି ଏଭଳି କିଛି କରିପାରିବେନି ଯେ କି ଲୁହା ସବୁବେଳେ ଅଗ୍ନି ହେଇକି ରହିବ, ନାହିଁ, ତାଙ୍କ ଟଚ୍ ରହିଲେ ଅଗ୍ନି ହେଇକି ରହିବ, ତାଙ୍କ ସଂସ୍ପର୍ଶରେ ଆସିଲେ ଅଗ୍ନି ହବ, ବାହାରି ଆସିଲେ ରହିପାରିବେନି, କିନ୍ତୁ ଭଗବାନଙ୍କର କୃପାଟା ସେୟା ନୁହେଁ, ପ୍ରଭୁଙ୍କର କୃପା, ଭଗବାନ ଯଦି କୃପା କଲେ ସବୁ ଇନ୍ଦ୍ରିୟ ଗୁଡିକ ଚିନ୍ମା ହେଇଯିବ, ତ ତାଦାତ୍ମିକ ଶକ୍ତି ବୋଲି କୁହାଯାଏ, ସେଟା କୃପା ଦ୍ୱାରା ହୁଏ, ଜଣଙ୍କର ତୁମେ ଜଣଙ୍କ କତିରୁ କୃପା ପାଇବ ତ କଣ କରିବାକୁ ପଡିବ, ତୁମେ ଜଣଙ୍କ ପାଖରୁ କୃପା କରି ବା କିଛି ଗୋଟେ ତୁମେ ପାଇବା ପାଇଁ ଚାହୁଁଛ, ଜଣଙ୍କ ଜଣଙ୍କ ପାଖରୁ କିଛି ପାଇବା ପାଇଁ ହେଲେ କଣ କରିବାକୁ ପଡିବ, ବୋଲେ ତୁମେ ଯୋଉ ଚାଉଳ ବସ୍ତା ଯାଇକି ଆଗ କତିରୁ ଆଣୁଛ, ଆଳୁଟି କାଣ କଣ କହୁଛ, ତାକୁ ପ୍ରଶଂସା କରିବ, ମଠ ମନ୍ଦିର କେମିତି ଚାଲିବ ଆଜ୍ଞା, ଏମିତି ଆଉ ଏମିତି ଅସୁବିଧା ହଉଛି, ଆଉ ସେ କଣ ତାକୁ ଯେତେ କଥା କହୁଛ ତୁମର କଥାଟା କଣ କରିବା ଦରକାର, ତା ହୃଦୟକୁ ସ୍ପର୍ଶ କରିବା ଦରକାର, ତାପରେ ସେ ଉପଲବ୍ଧି କରିବ, ହଁ ଏ ଯାହା କହୁଛି ଠିକ, ସେ ଭଲ ପାଇବ, ପ୍ରସନ୍ନ ହବ, ତାପରେ ସେ ଗୋଟେ କିଛି ଦବ, ଭଗବାନଙ୍କ କୃପାଟା ଏମିତି ମିଳିଯାଏ ନା, ଏମିତି ଗୋଟେ ନାହିଁ ଯେ ଆମେ ଏମିତି ଏମିତି କରିଦଉଛୁ ଭଗବାନ କୃପାଟା ମିଳିଯିବ, ଆମେ ଲକ୍ଷ୍ୟ କରିବା ଦରକାର ଯିଏ ବି ଜଗତରେ କିଛି ଦଉଛି ସେ ପ୍ରସନ୍ନ ହେଲେ କିଛି ଦଉଛି, ସେ ଆନନ୍ଦିତ ହେଇକି ଦବ, ସେ ଖୁସି ନହେଲେ କିଛି ଦବନି, ତେଣୁ ଭଗବାନ ଯେତେବେଳେ ଆମ ଉପରେ ପ୍ରସନ୍ନ ହେବେ ସେତେବେଳେ ଯାଇକି ଗୁରୁ ବୈଷ୍ଣବ ଯେତେବେଳେ ପ୍ରସନ୍ନ ହେବେ ସେତେବେଳେ ଯାଇକି ଆମେ ବୁଝିପାରିବା, ତା ପୂର୍ବରୁ ନାହିଁ, କିନ୍ତୁ ଏଇ ପ୍ରୋସେସଟା ଆମ ଏଥିପାଇଁ ସବୁ ଇଏ ଯେତେ ରହିଛି ଯେଉଁ ମନ୍ଦିର କରାଯାଉଛି ଏଥିପାଇଁ ଭଗବାନ କେମିତି ପ୍ରସନ୍ନ କରାଯିବ, ବହୁତ ବଡ଼ ବିଜ୍ଞାନ ୟା ପଛରେ ଲାଗି ଲାଗି ଲାଗି, କେବଳ ମନ ଇନ୍ଦ୍ରିୟ ଭୌତିକ ଗୁଣ ସହିତ ମନ ଇନ୍ଦ୍ରିୟ ରହିଛି, ତାକୁ କେମିତି ଧୀରେ ଧୀରେ ସେ ଛାଡ଼ିବ, କେମିତି ଚିନ୍ମୟ ଶକ୍ତି ସଂସ୍ପର୍ଶରେ ଆସିବ, କାରଣ ଗୋଟିଏ ଜିନିଷ ତାକୁ 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 ଘୁରଉଛି, ଗୋଟେ ଜୀବ ଗୋଟେ ଗୋଟିଏ ଜିନିଷ ଘୁରଉଛି, କାରଣ ମନ ଇନ୍ଦ୍ରିୟ ଆଉ ବୁଦ୍ଧି ଏସବୁ କଣ ହେଇଯାଇଛନ୍ତି, ସବୁ ଜଡ଼ ହେଇଯାଇଛନ୍ତି, ତାଙ୍କ ଜଡ଼ ମାନେ ତାଙ୍କ ବୁଦ୍ଧି ରହିଲା କେବଳ ଭୋଗ, ତାଙ୍କ ବୁଦ୍ଧିରେ କେବଳ ଗୋଟେ ଏନ୍ଜୟମେଣ୍ଟ ମେଣ୍ଟାଲିଟି ଯାକୁ ଇଂଲିଶରେ କହୁଛେ, କେବଳ ଭୋଗ ବୁଦ୍ଧିଟା ରହିଛି, ସେ ଭୋଗ ବୁଦ୍ଧିଟାକୁ ଛାଡ଼ିବା ପାଇଁ ବହୁତ କଷ୍ଟ, ତୁମେ ଗୋଟେ ଛୋଟ ଜିନିଷ ଦେଖ, ଯିଏ ଲୁଣ ଖାଉ ତାକୁ କୁହାଯିବ ତୁମେ ଲୁଣ ଖାଅନି, ଏ ଡାଇବେଟିସ ରୋଗୀ କଣ କୁହାଯିବ, ବୋଲେ ମଝିରେ ତୁମକୁ କଣ କହୁଥିଲ ଡାଇବେଟିସ ହେଇଥିଲା, ତାପରେ କଣ କୁହାଯିବ ମିଠା ଖାଅନି, ତାପରେ କଣ ହବ, বধাই হোক খাইদা তাপরে ও ওষুধ খাইদা সে জানুছি মোর এটা গোটে ক্ষতিকারক জিনিস মো শরীরটা নষ্ট হয়েযাব মানে গোটে জীবর দেখ ভোগ বুদ্ধি কেতে তুমি দেখ কেবে সে কন্ট্রোল করিপার যেটা তার আখি আগে দেখুছে এটা মোর ক্ষতিকারক তেমনি কন্ট্রোল করিপার এই এই ভোগ বুদ্ধির যে ইন্দ্রিয় মন এসব রয়েছে তাকে আমি ট্রান্সফর করা চাহিদা কুয়াড়ে সেবা কু আমার কোন সব কার্যটা কেবল কৃষ্ণঙ্কর ভগবান সুখপা নিজের সব জিনিস ভুল বহুত বড় অস্টিয়র লাইফ না সেপাই আমি এই প্রসেস রক্ষা যাচ্ছে সকাল সন্ধ্যা পর্যন্ত গোটে জীবক ভক্ত রক্ষা তো এনগেজমেন্ট কারণ তার তার এনগেজমেন্ট ন রহিলা মানে তাই মন স্ট্রংলি পুরা যেত নয় ভক্ত বেড়ে আমার আগর এবে তো সব ঢিলা হয়ে গেল এবার কি দু চারি ঘন্টা করে দেবে তার বসিলা আমি সেত কেত ছড়া হন সেত গুরুদেব লাগে পুরা টাইট কাই যুবক কারণ তার যেপর্যন্ত সেব্য বুদ্ধি আসিনি তাকে ছাড়দেলা মানে সে ভোগ করিও তাকে টাইম মিলা মানে সে ভোগ করিও তার আসিব হি আসিব সে বুদ্ধি কিন্তু সি নিজক জাঁপারে না সে এত শীঘ্র নিজের ইন্দ্রিয় মনকু নিয়ে জাঁপারি না যে হচ্ছে কৃষ্ণ দাস বলে কারণ তা অন্তর ভিতরে সে ভাবটা আসিনি এই ভগবান কমনা মিললে তা কৃষ্ণ কনসিয়াসনেস প্রভা যে চেতনার কৃষ্ণ রয়ে মানে পুরা সরাউন্ডিং তার আটমোসফিয়ার তার কনসিয়াসনেস তার সব জিনিস গুলা কৃষ্ণ উপরে রয়ে তাপরে সে ধীরে ধীরে বুঝিপার এই জগতের নিয়ম আর সে জগতের নিয়ম সম্পূর্ণ ভিন্ন সেটি যেহেতু মায়া না সেটি কোন জিনিস না কাম না ক্রোধ না লোভ না কোন জিনিস না সেটি তেমরে সেগুলা সব অগতের আমাদের যা অছি সে জগতের বিলকুল না কিন্তু আমি সব সে জগতের ভগবান সেবা করছে ভগবান কথা শুনছে সব সে জগতের জিনিস সেটা অ্যাবসল্যুট এটা নন অ্যাবসল্যুট সেটা হচ্ছে অদ্বৈ সত্য আমি হচ্ছে যা কুহ আমার সত্তা সম্পূর্ণ মাইক গোটে মাইক সত্তার অদ্বৈ সত্য বস্তু জাঁয়াটা বহুত কষ্ট সেপা তুমি কোণ করি পড়ব এই প্রসেস প্রসেসটা দে কে সে সংজ্ঞা দেলে ঋষিকেণ ঋষিকেশ সেবন ভক্তির উচ্যতে কত সুন্দর ভাবে সাণ্ডুল্য সূত্র ভক্তি নারদ নারদঙ্কর যে সূত্র রয়েছে সে তো সূত্র গোটে ছোট ছোট কথা সব বহু সূত্র আগে প্রভুপা সেদিন ট্রান্সলেট করে নারদ কোণ সেটা আমার নারদ ভক্তি সূত্র সাণ্ডিল্যঙ্কর ভক্তি সূত্র ছোট ছোট স্টেপ সে গোটে গোটে শ্লোক লিখেছেন সেতরে ভক্তির সূত্র ডাক দিয়েছেন ভক্তি সূত্র কোহলা বা সূত্র সূত্রটা কোণ কুযায় ফর্মুলা তাকে ইংলিশে কুযায় সূত্রটা কোণ সূত্রটা তুমি জাঁলে গণিতটা কষিপার না যেতে তুমি কষ্ট তোমার ভুলটা আনসারটা আসবনি আ তুমি খাতা পত্র সব লিখি দিয়ে দিও সূত্রটা জাঁন সূত্র ভুলে গেলে গলা কোণ করব আনসর কেবে মিলি ভক্তির সে গোটা সূত্র রয়েছে ঋষিকেণ ঋষিকেশ সেবন হ্যাঁ ভক্তির উচ্যতে ইন্দ্রিয় মানক দ্বারা ঋষিকেশ কু সেবন করে ইন্দ্রিয় মানকর যে প্রভু কৃষ্ণ কু সেবন করা হচ্ছে সেবা করা তাঁর ভজন করা তাঁর চিন্তন করা হচ্ছে ভক্তি সেটা এই ভোগন্মুখী জীবক বা ভোগন্মুখী ইন্দ্রিয় সেবনমুখী স্থিতি আনা এটা হচ্ছে সব বদ্ধ জীব চ্যালেঞ্জ ভোগরু কোটি আসব সেবা ভোগরু ত্যাগ পড়াইটা সহজ ভোগরু ত্যাগ পড়াই হব কিন্তু ভোগরু সেবক যাই হবনি কাই যাই হবনি না ভোগরু ত্যাগ পড়াই গেলে ভিতরে তার স্ট্রগলিং করুব কোটা ভোগটা ভোগটা স্ট্রগলিং সে ছাড় দিয়েছি মন ভিতরে সে ভগবান সে গীতার কেদেল না কর্মেন্দ্রাণী সংযম্য যে আসতে মনসা স্মরণ ইন্দ্রিয়ার্থ বিমূঢ়াত্মা মিথ্যাচার সব উচ্যতে বাহ্যরে সে মানে ইন্দ্রিয় জনা পড়ছে তার ভোগ বুদ্ধি না কিন্তু ভিতরে তার কর্মেন্দ্রাণী সংযম্য কর্ম ইন্দ্রিয় গুড়া সে সংযম করে রখ দেউছি সে কিছু করুন কি বসিকি চুপচাপ রোজু হ্যাঁ গোটে বড় যোগী হয়ে গেল বা গোটে ভক্ত হয়ে গেল ভিতরে তার দেখলাম মন সব এটা মিথ্যাচারটা ঘরে কাহিঁকি শ্লোকটা কহিল মতো বুঝাও তেমন ত্যাগী জনে হয়েপার কিন্তু মিথ্যাচারী হয়ে যাব সেবা করা পুরো সেবার ସେବା ସେବାର ଉପରେ ମିଥ୍ୟାଚାରି ହବନି। ସେବାରେ ଯଦି ନିଜର ସୁଖ କାମନା ରହିଲା ତାହେଲେ ତୁମେ କଣ ହେଲ? ଏ ରୋଷେଇ କଲେ ଠାକୁର ପାଇଁ, ସେ ଠାକୁର ପାଇଁ ରୋଷେଇ କରିବ, ତୁମେ କବୁଜି ପଡ଼ ଜାଣି ନେବାକୁ, ତୁମକୁ ସେ ଭଲ ଲାଗୁଛି ପଣସ ସବଜି, ଆଜି ପଣସ ଅଛି, ତମେ କଣ କରିବ? ପାଞ୍ଚ ଜଣ ଅଛନ୍ତି, ତୁମେ ତୁମେ ଆଉ ଦୁଇ ଜଣଙ୍କର ଅଧିକା ପକେଇଦବ, ଅଧିକା ରୋଷେଇ କରିଦେଲେ କଣ ହବ? ଯାହା ବଳିବ ମୋର ପଡିବ। ତୁମେ ଯୋଉ ସେବାଟା କରୁଛ ସେ ତୁମର ସୁଖ ରହୁଛି, ସେଟା ମିଥ୍ୟାଚାରି ତୁମେ ହେଇଯିବ, ସେଟା ବି ସେବା ହୋଇପାରିବ। ଆଉ ତ୍ୟାଗରେ କଣ ଗୋଟେ ଜିନିଷ ମିଳେ, ତ୍ୟାଗରେ ତ୍ୟାଗରେ ଭିତରେ ଦମ୍ଭ ମିଳିବ, ବଢିବ। ତ୍ୟାଗର ଗୋଟେ ଦମ୍ଭ ରହିଛି, ଆଉ ଲୋକ ଲୋକ ସମ୍ମାନ, ସେ କଣ ତ୍ୟାଗ କରୁଛନ୍ତି ମିଥ୍ୟାଚାରୀ, କିନ୍ତୁ ଦମ୍ଭ ଭିତରେ ବହୁତ ଦମ୍ଭ ଆସିବ ଆଉ ସମ୍ମାନ ଆସିବ। ତ୍ୟାଗର ଏଟା ଗୋଟେ ଦୋଷ, ସେବାରେ ବି ସେ ଗୋଟେ ମିଥ୍ୟାଚାରୀ ହବା ଉଚିତ। ଏ ସେବାଟା ତଳେ ସରଳରେ ଆମେ ଭଗବାନଙ୍କର କହୁଥିଲେ ନା, ଆଗରୁ କେଉଁଠି କହୁଥିଲେ ମନରେ ପଡ଼ିଲା ହଠାତ କାହିଁ ତା କଥା, ଏ ଜୟପୁରରୁ ଆମର ଯୋଉ ଗୋବିନ୍ଦ ଅଛନ୍ତି, ଗୋଟେ ସେବାର ଭଗବାନ ଏମିତି ବହୁତ ଦୁର୍ଲଭ, ଭଗବାନଙ୍କ ପ୍ରାପ୍ତି ହବା କେତେ ପ୍ରୋସେସ ଆମେ ଡିସ୍କସନ କରୁଛେ କେତେ, କିନ୍ତୁ ଭଗବାନ ଗୋଟେ ସେବାରେ ସରଳ ସେବକର ତାକୁ ଏତେ ଭଲ ପାଇଯାନ୍ତି, ସେଥିରେ କୌଣସି ବିଧି ତାକୁ ସବୁ ଷ୍ଟେପ୍ଟା ଗୋଟେ କୃପା ଗୋଟେ ମୁହୂର୍ତ୍ତରେ କରିଦିଅନ୍ତି, ସେ ସବୁ ଷ୍ଟେପ୍କୁ ଅତିକ୍ରମ କରିକି ପଳାଏ। ସେ ଯୋଉ ଆମର ଗୋବିନ୍ଦଜୀ ଅଛନ୍ତି, ଆଜିକାଲି ତ ମୁଁ ଆଉ ଜାଣିନି କି ଥିବ, ସେ ବଗିଚା ବୋଧେ ଗୋବିନ୍ଦଙ୍କର ଗୋଟେ ବଗିଚା ଥାଏ, ବହୁତ ବଡ଼ ବଗିଚା, ସେଠି ଫଳ ଫୁଲ ସବୁ ସବୁ ହୁଏ। ତେଣୁ ଏଇ ଯୋଉ ଖରାଦିନ ଆସିଲା ବର୍ତ୍ତମାନ, ଖରାଦିନର ପଣସଟା ପାଚିବାକୁ ପଡ଼ିଯାଏ ରଜ ବେଳକୁ, ପଣସ ଧରିଲା ମାନେ ସେତେବେଳେ ସବୁ ବଡ଼ ବଡ଼ ଏଭଳିଆ କଣ ସବୁ ବାଉଣ୍ଡରୀ ଥାଏ କି ଆଗରୁ ଆଗରୁ ସବୁ ବାଡ଼ା ଫାଡ଼ ଥାଏ ନା, ଆଉ ସେ ଗୋବିନ୍ଦଙ୍କର ଯେ ବାଡ଼ି ବଗିଚା ଦାୟିତ୍ୱ ନିଏ, ସେ ତାର ପଇସା ନେଇକି ରୁହେ, ସେ ଗୃହସ୍ଥ ଲୋକଟା, ସେ କାମ କରେ, ସେ କାମ କରେ, ସେ ତାର ଗୋଟେ ବଡ଼ ଟେନସନ କଣ ହେଲା, ଠାକୁରଙ୍କ ବାଡ଼ରେ ଗୋଟେ ଫଳ ଫୁଲ ହଉଛି, ଠାକୁରଙ୍କ ପାଖରେ ଲାଗିବା ଦରକାର। ପଣସ ମାନେ କଣ ଛୋଟ ଛୋଟ ହେଲା ମାନେ ଛୁଆ ଗୁଡ଼ାକ ଯେତେବେଳେ ବଗିଚାକୁ ବସିବେ ତାଙ୍କର କାମ କଣ ହେଲା, ଖାଲି ଫଳ ଫୁଲକୁ ଭାଙ୍ଗିକି ଫୋପାଡ଼ିବେ, ସେ ଖାଇବେନି କିଛି କରିବେନି, ଖାଲି କାଢ଼ିକି ଫୋପାଡ଼ିବେ, ଛୋଟ ପିଲାମାନେ ସେ ପଣସ ଗୁଡା ସବୁ କଷି ପଣସକୁ କାଢ଼ିକି ଫୋପାଡ଼ି ଦେବେ, ଟିକେ ବଢିଗଲେ ତାକୁ ଭାଙ୍ଗି ପକେଇବେ, ପଣସଟା ପାଖରେ ହୁଏ। ଇଏ ପୁରା ଟେନସନ ହେଇଗଲାଣି କିଏ, ଆରେ ଇଏ କାହିଁକି ଏତେ ଚିନ୍ତା କରୁଛି, ତୁମେ ଚିନ୍ତା କର, ତାକୁ ତା ଦରମାଟା କଣ କମିଯାଉଛି, ତାକୁ ପଚାରିଲେ ତାକୁ ସେବକ ମାନେ ପଚାରିବେ, ସେ କହିବା ଭାଙ୍ଗି ଦେଉଛନ୍ତି ଛୁଆ ମୁଁ କଣ କରିବି, ଇଏ ଚିନ୍ତାରେ ପଡ଼ିଯାଉଛି ନା, ଗୋଟେ ଭଗବାନଙ୍କର ଗୋଟେ ଫଳ ଲାଗିବ, ଫଳଟା ମୁଁ ଏତେ କଷ୍ଟ କରିଛି ପ୍ରଭୁଙ୍କ ପାଖରେ ଲାଗିବନି, ଗୋଟେ ସେବା। ଭଗବାନ ବାସ୍ତବ ବସ୍ତୁ, ଭଗବାନ ସର୍ବଦା ଅଛନ୍ତି, ଭଗବାନ ମୋର କାର୍ଯ୍ୟକଳାପକୁ ଲକ୍ଷ୍ୟ କରୁଛନ୍ତି, ଆମର ଭାବଟାକୁ ଜାଣିଛନ୍ତି, ଏଇଟାକୁ ଜଣେ ଭକ୍ତ ଅନୁଭବ କରିପାରିବନି, ସେ ସେବା 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 କରିପାରିବ ନାହିଁ, ଭଗବାନ ଗ୍ରହଣ କରୁଛନ୍ତି ଭାବଟାକୁ ଜାଣୁଛନ୍ତି ଆଉ, ସେ ତାର ଏତେ ଚିନ୍ତା ପଡ଼ିଯାଇଛି, ସେ ତାର ସନ୍ଧ୍ୟା ବାଜିଲେ ତାର କଣ କରେ ନା ଯାଏ ଗୋବିନ୍ଦଙ୍କୁ ଦର୍ଶନ କରିବ, ସକାଳୁ ଟିକେ ଯାଏ ସନ୍ଧ୍ୟାକୁ ଯାଏ, କିନ୍ତୁ ପଣସ ଯେତେବେଳେ ଗଛ ଧରୁଛି ଗଛରେ ପଣସ ଦେବେଳକୁ ଆଉ ଯାଉନି, କାହିଁ ଯାଉନି, ସବୁ ବର୍ଷ ତାକୁ ଭାଙ୍ଗିକି ଫୋପାଡ଼ ଦଉଛନ୍ତି ଛୁଆଗୁଡା, ଆଗରୁ ସବୁ ଜନରାତି ଛୁଆମାନେ ଜନରାତିରେ ସବୁ ଖେଳନ୍ତି, ଭାବିଲେ ଖେଳୁଛ ନା ନାହିଁ, ଜନରାତିରେ ସବୁ ଯାଇକି ୟା ବାଟରେ ପଶିବେ ତା ବାଟରେ ପଶିବେ ସବୁ ଚୋରି କରୁଥିଲେ, ଆଜିକାଲି କମ୍ପ୍ୟୁଟର ମୋବାଇଲ ଧରିକି ବୁଲିଲେଣି ଛୁଆ, ଆଉ ଏ ଯୋଉ ଆମ୍ବ ଆମ୍ବ ଗୁଡା ଚୋରି କରନ୍ତି, ଆମ୍ବ ପିଜୁଳି ରାତିରେ ବି ଛୁଆ ଯାଇକି ଚୋରି କରନ୍ତି, କମଳା ରାତିରେ ତ ଦିନବେଳେ ମାର୍କ କରିଥିବେ, ସେ ଘରେ ବୁଢା ତାଙ୍କର ବୁଢାମାନେ ସବୁ ଯାଇକି ବସିଥିବେ ତେନ୍ତୁଳି ଗଛ ମୂଳରେ ବସିବେ, ଏ ଯୋଉ ଆମ୍ବ ପବନ ହବ, କେଉଁଠି ଗୋଟେ ଥିଲି ମୁଁ, କେଉଁଠି ଗୋଟେ ୟା ପୂର୍ବରୁ, ହଁ ସେ ସବିରାରେ ଥିଲା, ମାନେ ବର୍ଷା ପବନ ଝଡ଼ ଆସୁଥିବ, ଲୋକ ସେ ପବନ ଝଡ଼ରେ ଦୌଡ଼ୁଥିବେ କୁଆଡେ, ଆମ୍ବ କଡ଼ିବ ଖସିବ, କିନ୍ତୁ ମରିଯିବ ରେ ଗୋଟେ ଖସି ପଡ଼ିବ ଡାଳ, ମୁଁ ଡାକ ମାରିଥିବି ରେ ଗୋଟେ ଡାଳ ଖସିବ, ଛୁଆ ଆମେ ଦୌଡ଼ି ଦୌଡ଼ି ଆମ୍ବ ନେଇଆସିବି ଆଉ ଖସି ପଡ଼ିବ। ଲୋକମାନେ ସବୁ ଦିନବେଳେ ଦେଖନ୍ତି, ରାତିରେ ଯାଇକି ଚୋରି କରନ୍ତି, ଆଉ ସିଏ ତ ସେ ତଙ୍ଗ ହେଇଗଲାଣି, ରାତିରେ ବି ଚୋରି କରି ନେଇ ପଳାଉଛନ୍ତି, ସେ କହିଲା ମୁଁ ଆଉ ଯିବିନି ଠାକୁରଙ୍କ ପାଖକୁ, ମୁଁ ଆଟଲିଷ୍ଟ ପଣସଟା ଆମର ପାଚିବା ଦରକାର, ଗୋବିନ୍ଦଙ୍କ ପାଖରେ ଲାଗିବା ଦରକାର, ଠାକୁରଙ୍କର ଫଳ ହଉଛି ବାଡ଼ିରେ, ମୁଁ ଜଗିକି ରହୁଛି ଗୋଟେ ଫଳ ଲାଗିପାରିବେନି, ତା ଭାବଟା ଏମିତିକା, ପଣସଟା ପାଚିନି, ପଣସ ପାଚିବାକୁ କେତେ ସମୟ ଲାଗିବ, ଏବେ ଧରିଲା ପଣସ, ଏବେ ହେଲାଣି 3 ମାସ 4 ମାସ ହେଇଗଲା, ସେ ମିନିମମ 5 ମାସ 4-5 ମାସ ଲାଗିବ ନା, 5 ମାସ ଲାଗିବ, ତେଣୁ ଇଏ 5 ମାସ ଆଉ ଦର୍ଶନ କରିବାକୁ ଯିବନି, ତାର ଡିଟରମିନେସନ ନେଇଯାଇଛି, ମୁଁ ଯିବିନି, ଭଗବାନ ଗୋଟେ ଚିନ୍ତାରେ ପଡ଼ିଗଲେଣି, ଆରେ ସେ କୋଉ ବଡ ଭକ୍ତ ନୁହେଁ, ସେ ତା ଫଳ ଫଳ ଫୁଲ ବାଡ଼ି ବଗିଚା ଜଗୁଛି, ପ୍ରଭୁ ଚିନ୍ତା କରୁ ନାହାନ୍ତି, ଲୋକଟା ଆସୁନି ମୁଁ ଦେଖିବାକୁ ଦେଖାକୁ ଦର୍ଶନ କରିବା ପାଇଁ, କାହିଁକି ସେ ଜାଣିଛି ମୁଁ ଗଲା ମାନେ ପିଲାମାନେ ଡେଇଁକି ଭାଙ୍ଗି ଭାଙ୍ଗିଦେବେ, ତେଣୁ ସେ ବଡ ଚିନ୍ତା ରହି ସେ ମୋତେ ଯାଉନି, ଭଗବାନ କଣ ଭଲ ଲାଗୁ ନାହିଁ ମୋର ସେବକଟା, ମାନେ ମୋର ଲୋକଟା ଆସୁଥିଲା ଦର୍ଶନ କରିବା ପାଇଁ ମତେ ଆସୁନି ସେ, ତେଣୁ ରାଧାଣୀ କହିଲେ କହିଲେ ଚାଲ, ଭଗବାନ ସହି ପାରୁନାହାନ୍ତି କାହିଁକି ସେ ଆସୁନି ଦର୍ଶନ କରିବା ପାଇଁ, ରାଧାଣୀ ଧରିଗଲା, ରାଧାଣୀ କହିଲେ ମୁଁ ଯାଇପାରିବିନି, କହିଲେ ଚାଲ ଯିବା ବଗିଚା ଆଡେ ବୁଲିବାକୁ ଯିବା, ରାଧାଣୀ କହିଲେ ରାତି ରାତି ହେଇଛି ମୁଁ ଯିବିନି, କହିଲେ ଯିବେ ଯେ କୁଆଡେ ଯିବା ନା ସେଠି ବଗିଚାକୁ ଯିବା ନା କାହିଁ ଯିବା ନା ସେ ପଣସ ଚୋରି କରିବା, ରାଧାଣୀ କହିଲେ ପଣସ ଚୋରି କରିବା ବାଉଣ୍ଡ୍ରିଟା ଅଛି କେମିତି କେମିତି ଯିବା ସାର୍, ରାଜା ବାଉଣ୍ଡ୍ରି କରିଛି, କୃଷ୍ଣ କହିଲେ ଠିକ ଅଛି ମୁଁ ମୋ କାନ୍ଧରେ ତୁମେ ଚଢିକି ତୁମେ ଆରପଟିକି ଓହ୍ଲେଇ ପଡ, ରାଧାଣୀ ତାଙ୍କ କାନ୍ଧରେ ଚଢିକି ଓହ୍ଲେଇ ପଡ଼ିଲେ, କୃଷ୍ଣ ତାଙ୍କ ଡିଆମରି ଚାଲିଗଲେ, କି ସିଏ ରାତିରେ ଗୋଟେ ଦିନ ପଣସ ରାତିରେ ଆସିକି ଛୁଆମାନେ ଚୋରି କରିଛନ୍ତି କି ଲୋକ ଚୋରି କରିଛି ସିଏ ରାତିରେ ଜଗିକି ବସିଛି, ତେଣୁ ସିଏ ତାର ଖଡ଼ଖଡ଼ ଖଡ଼ଖଡ଼ ଶବ୍ଦ ଶୁଭିଲା ଆସିଲା, ସେତେବେଳେ ଆସିଲା ଧୀରେ ମାନେ ଯେଉଁମାନେ ଜଗୁଆଳି ସେମାନେ କାଇଦା ଆଣିଛନ୍ତି ନା ସେ ପାଟିମୁଣ୍ଡ କରିବେନି, ଦିନରେ ପାଟି କରିବେ ରାତିରେ ପାଟି କରିବେ, ରାତିରେ ଦୌଡ଼ି ଧରିକି ଯିଏ ବାନ୍ଧି ପକେଇ, ସେ କହିଲା ସେ ତା ଦୌଡ଼ ଧରିକି ଆସିଲା, ସେ ଦୌଡ଼ ଧରିକି ଆସିଲା ବେଳକୁ କୃଷ୍ଣ ତାଙ୍କ ଡିଆଁ ମାଲେ ଚାଲିଗଲେ, ଡିଆଁ ମାରିଗଲେ ଯେ ପଣସଟା ଭାଙ୍ଗି ଦେଇଛନ୍ତି ସେ ପଣସଟାକୁ, ସେ ପଣସଟା ପୁଣି ଅଧା ପାଚିଛି, କାହିଁକି ଭଗବାନ କହୁଛି ଅଧା ମାନେ ଏଇ ବର୍ତ୍ତମାନ ଯେମିତି ଷ୍ଟେଜ୍ ଟିକେ ମଞ୍ଜି ହେଇଛି, କୃଷ୍ଣଙ୍କର କଣ ଚିନ୍ତା ଏଇ ପଣସଟା ରହିଲା ମାନେ ଇଏ ମୋଟା ମତେ ଦେଖା କରିବାକୁ ଯିବନି, ପୁଣି ଆହୁରି 3 ମାସ 4 ମାସ ରଜ ଯାଇକି ଜୁନ ଜୁଲାଇ, ତେଣୁ ସେ ପଣସଟା ତୁ ଧରିକି ଭାଙ୍ଗିକି ଟେକି ଧରିକି ପଳେଇଛନ୍ତି, ଧରିକି ପଳେଇଛନ୍ତି ରାଧାଣୀ କୁଆଡେ ଯିଏ, ସେ କାନ୍ଧରେ ଚଢିକି ଆସିଥିଲେ ପାର ହେଇକି ଯାଇଥିଲେ ପଛ ଯାଇପାରୁନାହାନ୍ତି, ତେଣୁ ଇଏ ରାଧାଣୀ ଝିଅ ହେଇକି ଆସିଥିବେ ନା କଣ ବିଗ୍ରହ ହେଇକି ଆସିଛନ୍ତି ନା କଣ, ବୈଷ୍ଣବ ତତ୍ଵ ଯୋଉ ଯୋଉ ଭଗବତ ତତ୍ଵଟା ଅପ୍ରାକୃତ ଜିନିଷଟା ନା ସେଟା କିଛି ବୁଝି ହବନି, ସେ ବିଗ୍ରହ ସେ କିନ୍ତୁ ସିଏ କିନ୍ତୁ ସ୍ୱୟଂ ସ୍ୱର ଧାରଣ କରିକି ଯାଉଛନ୍ତି, ଯେମିତିକି ଆମର କାଞ୍ଚି କାଞ୍ଚି ବିଜୟ କରିବାକୁ ଯାଇଥିଲେ ସେ ଜଗନ୍ନାଥ ଅଛନ୍ତି, କାଞ୍ଚି ବିଜୟ ସେ କାଞ୍ଚି ଜାଗା ଅଛନ୍ତି, ସେ ମାଣିକ ଗୌଡ଼ିଣୀ ଜାଗା ଅଛି, ତାହା ଦହି ଖାଇଥିଲେ ତାଙ୍କରି ପାଖକୁ, ଆମେ କଣ ବିଗ୍ରହ ଦେଖି ଜାଣିପାରୁଛେ ଯେ ଭଗବାନ ଏମିତି ଯାଇପାରିବେ, ସବୁ ଅପ୍ରାକୃତ ଜିନିଷ ଗୁଡା ନା, ଏସବୁ ଟ୍ରାନ୍ସଜେଣ୍ଡର ଜିନିଷ, ସିଏ ସେଥିପାଇଁ ଗୁରୁଦେବ କୁହନ୍ତି ସେ ସବୁ ତୁମେ ଭାବସ୍ଥିତି ଗଲା ପରେ ସବୁ ଜାଣିପାରିବ ଭଗବାନ କେମିତି ରୂପ ଧରନ୍ତି, ସେ ଭାବସ୍ଥିତି ନଗଲେ କିଛି ଜାଣିପାରିବନି, ସେ ଠାକୁର ଚାଲି ଚାଲିକି ଆସିଥିଲେ ସାକ୍ଷୀ ଗୋପାଳ, ସେଇଟା ଏବେ ବି ଲୋକ ଠିଆ ହେଇକି ରହୁଛନ୍ତି ତାଙ୍କରି ଆଗରେ ପଇସା ପଇସା ଲୋକ ଧରିକି ନେଇ ଆସୁଛନ୍ତି, ତାଙ୍କୁ ମାଡ଼ପିଟି ଲାଗୁଛନ୍ତି, ତାଙ୍କର ତାଙ୍କ ଆଗରେ ଗାଳି ଗୁଲ ଯାଉଛନ୍ତି, କେହି ଜାଣିପାରୁଛନ୍ତି ସିଏ ଚାଲି ଚାଲିକି ଆସିବା ଠାକୁର ବୋଲି, ଇଏ ଅପ୍ରାକୃତ ଜିନିଷ ଗୁଡାକ ନା, ଏସବୁ ରିଭିଲିଂ ପ୍ରୋସେସ୍, ଏସବୁ ତା ଟାଇମଲେସ୍ ରିଭିଲ୍ ହବ, ଯେତେବେଳେ ତୁମର ତାଦାତ୍ମକ ଶକ୍ତି ବଳରେ ମନ ଇନ୍ଦ୍ରିୟଟା ଶୁଦ୍ଧ ହେଇଯିବ ସେତେବେଳେ ଏସବୁ ଜିନିଷ ଆସିବ, ରାଧାରାଣୀ ଝିଅ ଭଳିଆ ସେ ତ ଝିଅ ଭଳିଆ ଯାଇଛନ୍ତି ଆସି କଣ ସେଠି ବିଗ୍ରହ ହେଇଯିବେ ନା କଣ, ଇଏ ତାଙ୍କର ଗୋଡ଼େଇକି ବାନ୍ଧିଦେଲେ, ଇଏ ଯୋଉ ଯୋଗାଳି ତାର ଗୋଡ଼େଇକି ବାନ୍ଧିଦେଲା ଗଛରେ, କହିଲେ ମୁଁ କାଲି ସକାଳୁ ଦେଖିବି ତୁ କା ଝିଅ ଆଉ ସେ କିଏ ଡିଆଁ ମାରିକି ଯାଇଛି ତା ନାଁ କହ, ମୁଁ କାଲି ସକାଳୁ ତତେ ଦେଖି ତୁ ଏଠି ବନ୍ଧା ହେଇଥା ବନ୍ଧା ହେଇ, କୃଷ୍ଣ ଜାଣିଦେଲେ, ଆଉ କୃଷ୍ଣ ତାହେଲେ ଦୌଡ଼ା ଦୌଡ଼ି କରି ଯାଇଛନ୍ତି ତାଙ୍କ ଉତ୍ତରୀ ବି ସେଠି ପଡ଼ିଛି, ଆଉ ପୂଜାରୀ ତାହେଲେ ସକାଳୁ ଗୋବିନ୍ଦଙ୍କର ମଙ୍ଗଳ ଆରତୀ ଭୋର ହୁଏ, ହଜାର ହଜାର ଲୋକ ଦର୍ଶନ କଲେ ସବୁବେଳେ ବି ତାଙ୍କର ତ ମହିମା ବହୁତ, ଲୋକ ଆସିକି ଭାବୁଛନ୍ତି ପୂଜାରୀ ତାର ମନ୍ଦିର ଖୋଲିବନି, ଆରେ ରାଧାରାଣୀ ନାହାନ୍ତି ମନ୍ଦିର କଣ ଖୋଲା ହବ, ରାଧାରାଣୀ କୁଆଡେ ଗଲେ କଣ ଗଲେ, ଆଉ ଦେଖିଲା ବେଳକୁ ସିଂହାସନ ତଳେ ସବୁ ପଣସ ପଡ଼ିଛି, ଅଧା ପଣସ ଗୁଡାକ ଖାଇକି ସବୁ ପକେଇଛି, ଏ ଠାକୁର ପଣସ ନ ଦେଖେଇଲେ ଜାଣି କେମିତି ଲେଟ୍ ହେଇଛି ବୋଲି, କଣ ହବ କଣ ନାହିଁ, ପୂଜାରୀ ତାର ସେଠି ଭଗବାନ ପ୍ରାର୍ଥନା କଲେ ଭଲ ମନ୍ଦ କଲେ, ପଣସ କୋଉଠୁ ଆସିଲା ଇଏ ଅଧା କଞ୍ଚା ପଣସ, ଅଧା ଇଏ କଣ ହେଇଛି କଣ ହେଇଛି, ସେ ଠାକୁର ସ୍ୱପ୍ନ କରି କହିଲେ ଯା ମୋ ଉତ୍ତର ବି ନାହିଁ, ଯାଉ ସେ ବଗିଚାରେ ଭୋର ଭୋର ହେଇଛି, ଆଉ ବଗିଚାରେ ସେ ରାଧାରାଣୀ ଅଛନ୍ତି ତାଙ୍କୁ ଧରିକି ଆସିବ, ଆମେ ଯାଇଥିଲୁ ଏମିତି ପଣସ ଚୋରି କରିବା ପାଇଁ, ଆଉ ପୂଜାରୀ ପଚାରିଲା ଆପଣ କାହିଁ ପଣସକୁ ଚୋରି କରିବା ପାଇଁ ଯାଇଥିଲେ, କହିଲା ଆରେ ସେ ମୋଟେ ଆସୁନି, ସେ ପଣସ ପାଚିବ କୋଉଦିନ ଆସିବ, ସିଏ ମୋତେ ସବୁଦିନ ଦେଖିବା କରିବା ପାଇଁ ଆସୁଥିଲା, ତାର ଇଚ୍ଛା ମୁଁ ପଣସ ଖାଇବା ଦରକାର, ତେଣୁ ମୁଁ ଆଗତୁରା ଖାଇଦେଲି ଆଉ କଣ, କାରଣ ମୁଁ ଇ ପଣସ ପାଚିଲା ପର୍ଯ୍ୟନ୍ତ ତାର ଧ୍ୟାନଟା କାହା ପାଖରେ ରହିବ, ପଣସ ପାଖରେ ରହୁଛି, ଦେଖ ଭଗବାନଙ୍କର ପ୍ରିୟ ବସ୍ତୁ ଭଗବାନଙ୍କ ସମ୍ବନ୍ଧୀ ବସ୍ତୁ ଭଗବାନ ଭଗବତ ସମ୍ବନ୍ଧର ଫଳ ଦବ, ଏଗୁଡା ତ ଆଜିକାଲି ଏଗୁଡା କିଏ ବୁଝୁନାହାନ୍ତି ନା, କେବଳ ମୁଁ ଖାଲି ରୋଷେଇ କରିବି, ମୁଁ ଖାଲି ବଗିଚା କାମ କରିବି, ତୁ କଣ ଅଫିସର ହବୁ, ସେ ବୁଝନ୍ତି ଏଟା ଏଇଟା ସବୁ ଭଗବତ ସମ୍ବନ୍ଧୀ ଜିନିଷ, ମୁଁ କଣ ଖାଲି ଜୀବନସାରା ଫୁଲମଳା ବନ୍ଧୁବି, ମୁଁ କଣ ଜୀବନସାରା ଆରେ ଜୀବନସାରା କରିବୁ କଣ, ତୁ କଣ ବଡ ବାବା ହବୁ ନା କଣ, ଭଗବତ ସମ୍ବନ୍ଧୀ ଯୋଉଟା ବସ୍ତୁ ସେଟା ବି ଭଗବାନ, ଭଗବାନଙ୍କ ଗୋଟେ ସେ ପଣସ, ସିଏ ପଣସଟାକୁ ଭଲ ପାଉଛି, ଠାକୁର ପାଖରେ ଟିକେ ଭୋଗ ଲାଗିବା ଦରକାର, ସେ ପଣସକୁ ଅନେକ ଜଗୁଥିବ ନା, ସେଠି କୃଷ୍ଣ ଦେଖୁଛି ସିଏ, ତା ଚିନ୍ତାଟା କଣ, ଏ ପଣସଟା ଭଗବାନ ପାଖରେ ଲାଗୁ, ତା ଉଦ୍ଦେଶ୍ୟ ଭଗବାନ ଧରିଦେଲେ ଭଗବତ ସମ୍ବନ୍ଧ, ସେଥିପାଇଁ କୌଣସି ବସ୍ତୁ ବି ମାୟା ନାହିଁ, ଯେଉଁଟା ଭଗବତ ସମ୍ବନ୍ଧ ତୁମେ ନ ଲଗେଇ ପାରିଲ, ଭଗବତ ଚିନ୍ତନକୁ ସବୁଗୁଡ଼ା ମାୟା ହେଇଯିବ ତୁମ ପାଇଁ, ଦେହ ହଉ ଯାହା ହଉ। ଆଉ ପୂଜାରୀ ଗଲେ, ପୂଜାରୀ ଯାଇ ଦେଖିଲା ବେଳେ ରାଧାଣୀ ବନ୍ଧା ହେଇଛନ୍ତି, ଆଉ ହୋରୁ ହୋରୁ ସେ ତାର ଶୋଇଛି, ତାର ରାତିରେ ତ ଗୁଡାଗୁଡି କରି ତାର ଶୋଇ, ଯୋଗାଳିକୁ ଉଠେଇଲେ, ଉଠେଇ କହିଲେ କିରେ ତୁ ଏଟା କଣ କରୁଛୁ, ତୁ ଜାଣିଛୁ କି କିଏ ସେ, ମୁଁ କଣ ରାତିରେ ମୁଁ ତ ପଣସ ଠାକୁରଙ୍କ ତ ଲାଗିବା ଦରକାର, ମୁଁ କଣ ଜାଣିଛି ଆଉ କଣ କରିଛି, ମୁଁ ବାନ୍ଧିଦେଇଛି ଆଉ। ଖୋଲାଖୋଲି କରି ରାଧାରାଣୀ ଧରିକି ଆସିଲେ, ସେ ପୁଣି ଥିଲା କଣ ଯୋଗୁଆଳି, ସେ ଯୋଗୁଆଳି ସେ, ଆଉ ଯୋଗୁଆଳି ଅଲଗା ବଗିଚା ମାନଙ୍କର କଣ, ଯୋଗୁଆଳି ଅଲଗା, ଆଉ ସେ ଯୋଉ ଗାର୍ଡନର କଣ କହିଲେ ମାଳିଗୁଡା, ମାଳିଗୁଡା ଅଲଗା, ଏ ଯୋଗୁଆଳିଟା ସିକ୍ୟୁରିଟି ଡ୍ୟୁଟି କରୁଛି, କିନ୍ତୁ ତାର ଏତିକି ଖାଲି ଚିନ୍ତା କରୁଛି କୌଣସିଟାକୁ ଠାକୁରଙ୍କ ପାଖରେ ଲାଗିବ, ଭଗବାନ ଜିନିଷଟାକୁ ନଷ୍ଟ କରିଦେଉଛି, ତା ଚେତନାକୁ ଭଗବାନ ଗ୍ରହଣ କରନ୍ତି, କୃଷ୍ଣ ଚେତନା ଏତେ କଷ୍ଟ ନୁହେଁ, କିନ୍ତୁ ଭାବଟା ଏତେ ଦୂଷିତ ହେଇଯାଇଛି କଳିଯୁଗରେ, ସଂସ୍କାରଟା ଏତେ କମ, ସ୍ୱୀକୃତିଟା ଏତେ କମ, ଗୋଟେ ଜୀବକୁ ଖାଲି ଗୋଟେ ସରଳ ଜିନିଷ ବୁଝିବା, ସେ ବହୁତ କମ୍ପ୍ଲେକ୍ସ ମ୍ୟାଟରକୁ ପଶିବା ପାଇଁ ଚାହୁଁଛି, ସେ ସରଳ ଜିନିଷ ବୁଝିବା ପାଇଁ ଚାହୁଁଛି, କାରଣ ତାର ସରଳତାଟା ନଷ୍ଟ ହେଇଯାଇଛି, ଭୌତିକ ସଂସ୍ପର୍ଶରେ ତାର ସିମ୍ପ୍ଲିସିଟିଟା ନଷ୍ଟ ହେଇଯାଇଛି, ସରଳତା ତ ନଷ୍ଟ ହେଇଗଲେ ତୁମେ ବୈଷ୍ଣବ ହେଇପାରିବନି, ଏ ବ୍ୟାକଗ୍ରାଉଣ୍ଡଟା ହେଉଛି ପୁରା ସରଳ, କୋଉ ଜଣ ଖାଲି ଝାଡୁ ଯଦି ଭଗବାନ ଜାଗା, ଏଟା ପ୍ରଭୁଙ୍କର ଜାଗା, ମୁଁ ଝାଡୁ ମାରିବି ପାର ହେଇଛ, ସେ ଭଗବାନ ଦର୍ଶନ ପାଇବ, ଭକ୍ତି ବହୁତ ସରଳ, କିନ୍ତୁ ସେ ଭାବଟା ଯେହେତୁ ସ୍ୱୀକୃତିଟା ନାହିଁ, ସେ ଏତେ ସରଳ ବୁଦ୍ଧିରେ ତା ମୁଣ୍ଡରେ ଏଗୁଡ଼ା ପଶୁନି, ତେଣୁ ଏଇ ଯୋଉ ଆଧ୍ୟାତ୍ମିକ ବସ୍ତୁ ସବୁ ହଉଛନ୍ତି, ଏସବୁ ଗୁଣାତୀତ ଜିନିଷ ନା, ବୈକୁଣ୍ଠ ଜଗତର ବା ଚିତ୍ ଜଗତର ଯୋଉ ଜିନିଷ ରହି ତାକୁ ଏ ଜଗତର କୌଣସି ମାନଦଣ୍ଡରେ ତାକୁ ମାପି ପାରିବା ନାହିଁ, ତେଣୁ ଗୋପୀମାନଙ୍କର ଯୋଉ ଶରୀରଟା, ତାଙ୍କ ଶରୀରରେ ନା କାମ ଅଛି ନା ତାଙ୍କ ଶରୀରଟା ଏଇଭଳି ନାହିଁ, ଯେହେତୁ ଗୋଟେ ନାରୀ ସ୍ୱରୂପ, ସ୍ୱରୂପଟା ନାରୀ ଭଳି, କି ତାଙ୍କ ନାରୀ ସ୍ୱରୂପ ତାଙ୍କୁ କୁହାଯାଏ ନା ମହାଭାବ ସ୍ୱରୂପ, ତାଙ୍କ ସ୍ୱରୂପ ତାଙ୍କ ସ୍ଥିତିରେ ଆମ ସ୍ୱରଟାକୁ କେବଳ କାମ ବୋଲି ଧରାଯିବ, କାରଣ ଜନ୍ମଟା କାମ ରହିଛି ନା, ଆଉ ବାପା ମା ତାଙ୍କର କାମ ଆସିଲା ପରେ ଆମର ସନ୍ତାନ ଗୋଟେ ସୃଷ୍ଟି ହଉଛି ନା, କାମ ନ ଆସିଲା ସନ୍ତାନ କେହି ପାରିବେ ନା, ମୁଁ କିଏ ଜନ୍ମ ଦେଇଦେବ, ବାପା ମା ଋଷି କି ମନରୁ ଜନ୍ମ ଦେଇଦେବେ, ବ୍ୟାସଙ୍କ ଯେମିତି ଜନ୍ମ ଦେଲେ ଦେଇପାରିବେ, ସେମିତି ବ୍ୟାସଦେବ ଦୃଷ୍ଟିପାତ କଲେ, ଧୃତରାଷ୍ଟ୍ର ଆସିଗଲେ, ବିଦୁର ଆସିଗଲେ, ପଣ୍ଡୁ ଆସିଗଲେ, ଜୀବ ତ କାମକୁ ସେ ପ୍ରୟୋଗ କରୁଛି ହିଁ ଗୋଟେ ଜୀବ ସୃଷ୍ଟି ହେଉଛି, ଆମ ସ୍ୱରୂପଟାରେ କାମଟା ରହିଲା, ଆଉ ଭଗବାନଙ୍କ ସ୍ୱରୂପରେ ଯେଉଁମାନେ ରହିଲେ ସେମାନଙ୍କ ସେଠି କାମ ନାହିଁ, ତାଙ୍କ ଶରୀର ସବୁ ଚିହ୍ନମୟ, ତାଙ୍କ ବିଶେଷ କରି ଗୋପୀମାନଙ୍କର ଶରୀର ସେ ମହାଭାବ ସ୍ୱରୂପ, ତାଙ୍କ ସ୍ଥିତିରେ ହେଉଛି ମହାଭାବ, ମହାଭାବଟା ପ୍ରେମ ଉପରେ ଯାଇ, ପ୍ରେମ ମାନ ସ୍ନେହ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ, ଭାବଠୁ ମହାଭାବ ଭିତରେ ଗୋପୀମାନେ ରୁହନ୍ତି, ସେ ସରଳ ଚିନ୍ମୟ ଶରୀର, ସେଠି କୌଣସି ଏଇସବୁ ଜଗତର କିଛି କୌଣସି ଜିନିଷ ନାହିଁ, ଆଉ ଭଗବାନ ସ୍ୱରୂପ ବି ନାହିଁ, ଭଗବାନ ସ୍ୱରୂପ ସଚିଦାନନ୍ଦ ତାଙ୍କର କୋଉ କାମ ଅଛି ନା କଣ, କୌଣସି କାମ ନାହିଁ, ସବୁ ଅଚିନ୍ତ ଜିନିଷ, ଯଦି କିଏ ଯୁକ୍ତି କରି ତାଙ୍କ କାମ ନାହିଁ, ତାହେଲେ ସବୁ ସବୁ ରାଣୀଙ୍କ ପାଖରୁ ଶହେ ଶହେ ପିଲା କେମିତି ଆସିଲେ, ନାଇଁ କିଛି ଆବଶ୍ୟକ ନାହିଁ, ଭଗବାନଙ୍କର ବ୍ୟାସଦେବ ଯଦି ତାଙ୍କର ଅଂଶ ସିଏ ଯଦି ଦୃଷ୍ଟିପାତରେ ସନ୍ତାନ ସୃଷ୍ଟି କରିପାରୁଛନ୍ତି, ଭଗବାନ କଣ କରିପାରିବେନି, ଯଦି ଭଗବାନ ସୃଷ୍ଟି କରିବାର ଶକ୍ତି ନାହିଁ, ତାହେଲେ ଗୋବସ୍ଥା କେମିତି ତିଆରି କରିଦେଲେ, ଗୋପବାଳକ ବ୍ରହ୍ମା ହରଣ କରି ନେଲା ପରେ ଗୋପବାଳକ ଅବସ୍ଥା କେମିତି ତିଆରି କରିଦେଲେ, ସେ ତାର ପୁଣି ଶକ୍ତି ଆସିଲେ, ମଣିଷ କେବଳ ତା ବୁଦ୍ଧିରେ ବୁଝୁଛି, ସେ ଭାବୁଛି ମାନେ ମୁଁ ଆମେ ଯେମିତି ଚଳୁଛୁ ଜଗତରେ ସମସ୍ତେ ସେମିତି ଅଛନ୍ତି, ନା ନାଇଁ ଆମ ନିୟମଟା ସ୍ୱର୍ଗରେ ବି କାମ କରୁନି, ଅଲଗା ଆଡ଼େ କଣ କହିବା, ଏମିତି କିଛି ନାହିଁ, ବହୁତ ପୁରାଣରେ ଗଳ୍ପ ରହିଛନ୍ତି, ଏପରିକି ନାରୀମାନେ ଯୋଉ ଗର୍ଭବତୀ ହୁଅନ୍ତି, ତାଙ୍କ ପତ୍ନୀମାନେ ସ୍ୱପ୍ନରେ ଆସନ୍ତି, ସେମାନେ ଏତେ ସତୀତ୍ୱ ଭାବନା ତାଙ୍କର ହୃଦୟରେ ଥିଲା, ସେମାନେ ପତିଙ୍କୁ ଚିନ୍ତା କରିକି, ପତିକୁ ଚିନ୍ତା କରିକି ସନ୍ତାନ ପ୍ରାପ୍ତ ହୁଅନ୍ତି, ମାନେ ଏତେ ଇଲେଭେଟେଡ୍, ଯୋଉଟାକି ମାନେ ଆମେ ଇମାଜିନ୍ କରିପାରିବା ନାହିଁ, ପତିମାନେ ତାଙ୍କ ସେମିତି କୃପା କରନ୍ତି ବା ମନ୍ତ୍ର ଶକ୍ତି ଦ୍ୱାରା ସେମାନେ ପ୍ରାପ୍ତ ହେଇଯାଏ, ଆମେ କେବଳ ଭାବୁଛେ କଣ, କେବଳ ତ ଦୈହିକ ସମ୍ପର୍କ ଦ୍ୱାରା ଗୋଟେ ସନ୍ତାନ ସୃଷ୍ଟି ହେଉଛି, ଏଇ ପ୍ରିନ୍ସିପଲ୍ଟା ସବୁଆଡେ ଲାଗିପାରିବନି, ସବୁ ସବୁ ଜିନିଷ ଲାଗିପାରିବନି, ବେଶ ବହୁତ ମନୁଷ୍ୟ ମାନଙ୍କର ଏମିତି, ଯେମିତି ଦଶରଥ ମହାରାଜଙ୍କର ଯୋଉ ସନ୍ତାନ ଆସିଲେ କେମିତି ଆସିଲେ, ଯଜ୍ଞର ଚୋରରେ ଆସିଲେ, ବହୁତ ମନୁଷ୍ୟ ଭଗବାନ ଦେଖେଇଛି, ବହୁତ ମନୁଷ୍ୟଙ୍କର ଜୀବନ ଏମିତି ହେଇଛି। ଚିତ୍ରକେତୁଙ୍କର ପୁତ୍ର କେମିତି ଆସିଲେ, ଆମର କଣ ତାହା ନା ପଦ୍ମ ପ୍ରଣାଳୀ ନାହାନ୍ତି, ଦ୍ୱନ୍ଦ୍ୱକାରୀ ଦୁନ୍ଦୁଲି ଦ୍ୱନ୍ଦ୍ୱକାରୀ ଗୋକର୍ଣ୍ଣ, ସେ କେମିତି ଆସିଲେ ଫଳ ଦେଇଦେଲେ, ସବୁଟା ସବୁଟାକୁ ଆମେ ଏ କାମ ଦୃଷ୍ଟି ନେଲେ ହବନି। ସେ ଜଗତର ନାହିଁ ଏ ଜିନିଷ, ଗୋଟିଏ ଜିନିଷକୁ ମନେ ରଖିବାକୁ ପଡ଼େ, ଏ ଜଗତରେ ଯୋଉ କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ ଭଗବାନଙ୍କ ପାଖରେ ନାହିଁ, ଏସବୁ ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ ସିଦ୍ଧାନ୍ତ ଦେଲେ, ଗୋପୀମାନଙ୍କର ହୃଦୟରେ ଯିଏ ଅଛନ୍ତି, ଗୋପୀମାନଙ୍କ ପତିଙ୍କ ହୃଦୟରେ ଯିଏ ଅଛନ୍ତି, ଆଉ ସବୁ ଜୀବଙ୍କ ହୃଦୟରେ ଯିଏ ଅଛନ୍ତି, ସେଇ କୃଷ୍ଣ ପରମାତ୍ମା ସେ ଭିତରେ ଅଛନ୍ତି, ସେ ଆସିକି ବାହାରେ ଆଲିଙ୍ଗନ ଆଦି କଲେ କୌଣସି ଦୋଷ ନାହିଁ। ଆଉ ଭଗବାନ ଏ ଜଡ଼ସ୍ୱରକୁ କଣ କଣ ଆଲିଙ୍ଗନ କରିବେ, ମୁନି ଋଷିମାନେ ଘୃଣା କରୁଛନ୍ତି, ମୁନି ଋଷିମାନେ ତ୍ୟାଗୀମାନେ ଏ ଗୋଟେ ନାରୀର ସ୍ୱରକୁ ଦେଖିଲେ ଘୃଣା କରନ୍ତି, ସେ ଜାଣିଛି ତାନେ ଏ ତତ୍ଵଟା, ଏଟା କଣ ପୁତିମୟ ଦୁର୍ଗନ୍ଧମୟ ଜିନିଷ, ସେଟା ଗୋଟେ କଣ କଣ ମଣିଷ ଶରୀର କେଉଁ ଜାଗାରୁ ଗୋଟେ ମଣିଷର ବାସନା ଆସୁଛି କହୁନା, କୋଉଟା ବାବୁ ଲୋ ତୁମର ବାସନା ଅଛି, ହଁ ଗୋଟେ ସ୍ୱରର କେଉଁ ଜିନିଷଟା କୁହ, ଗୋମାତଙ୍କ ଗଲ ଦେଖିବା ସେ ଗାଧେଇଛନ୍ତି, ଦଶ ପାଞ୍ଚ ମାସ ତମେ ଗାଧେଇ ଦବନି, ଗଲ ଗୋମାତଙ୍କ ଆଘ୍ରାଣ କଲ, ଗନ୍ଧଉଛନ୍ତି ଗୋମାତା କେବେ ଗନ୍ଧେଇବେ, ମଣିଷର କେଉଁ ସ୍ୱରରୁ କଣ ବାହାରିବ ମତେ କୁହ, କେଉଁ ଜିନିଷଟା ମଣିଷର ଗୋଟେ ବାସେ କହିଲ, ନାନ୍ତନ ଘୋଷିଲା ବୋଲେ ତୁମ ପାଖରେ ଟିକେ ଠିଆ ହେବେ, ମଣିଷ ହଉଛି ଏଇଟା ସବୁ ଦୁର୍ଗନ୍ଧ ପୁତି ପୁତି ଗନ୍ଧମୟ ଶରୀରରେ ଏଇଟା ସବୁ ତିଆରି ହେଇଛି, କିନ୍ତୁ ମଣିଷର ଏମିତି ମାନସିକ ବିକାର ସୃଷ୍ଟି କରୁଛନ୍ତି ମାୟା, ଗୋଟେ ପୁରୁଷ ନାରୀ ପ୍ରତି ଆକର୍ଷିତ ହଉଛି ନାରୀ, ଏଠି ତ ଭଗବାନ ସୃଷ୍ଟି ପାଇଁ ବ୍ରହ୍ମା ଦେଇଦେଇଛନ୍ତି ତାଙ୍କ ପୁଅକୁ ଆଦେଶ, କାମ ତୁମେ ମନର ବସ ସମସ୍ତଙ୍କୁ ପାଗଳ କରିଦିଅ, କାମଦେବ ତାଙ୍କ ମନରେ ବସୁଛନ୍ତି ନା, ସେ ମନ ଭିତରେ ତାଙ୍କ ସ୍ଥାନ ବ୍ରହ୍ମା ଦେଇ ଛାଡ଼ ଦେଇଛନ୍ତି, ସମସ୍ତେ ପାଗଳ ହବ କାହା କାହା ପାଇଁ, ଯେମିତି ସ୍ୱର୍ଗର ନାରୀମାନେ ପୂର୍ବା କାହିଁ ପାଗଳ ହଉଥିଲେ, ରୂପସିଂହ ଶରୀରରୁ ଗୋଟେ ପଦ୍ମଗନ୍ଧ ଆସୁଥିଲା, କେବଳ ଦେହ ସମ୍ପର୍କ ପାଇଁ ନୁହେଁ, ଉର୍ବଶୀଙ୍କର ସେ ପର୍ଯ୍ୟନ୍ତ ପୂର୍ବାଙ୍କର ସନ୍ତାନ ହେଇନଥିଲେ, ଏ ଛାଡ଼ି ଗଲା ପର୍ଯ୍ୟନ୍ତ ସନ୍ତାନ ହେଇନଥିଲେ, ସେମାନେ ଏମିତି ନାରୀ ଆସକ୍ତ ନଥିଲେ, କିନ୍ତୁ ଉର୍ବଶୀଙ୍କର ଯୋଉ ଉପଦେଶ ଉର୍ବଶୀଙ୍କର ଯୋଉ ବ୍ୟବହାର ଆଉ ଉର୍ବଶୀଙ୍କ ଦେହରୁ ଗୋଟେ ଏକ ସୁଗନ୍ଧ ଆସୁଥିଲା, ଭଗବାନଙ୍କର କନ୍ୟା ନା, ତାଙ୍କ ଦେହରୁ ଯୋଉ ସୁଗନ୍ଧ ଆସୁଥିଲା ସେଇଟା ସେଥିରେ ପୂର୍ବା ପାଗଳ ହେଇଗଲେ, ଦେବନାରୀମାନଙ୍କର ଅଛନ୍ତି ନା ଦେବନାରୀ କେଶ ବିସୃଷ୍ଟ, ତାଙ୍କର କେଶରୁ ଯୋଉ ଫୁଲ ଆଉ ତାଙ୍କର ସ୍ୱରରୁ ଏତେ ବାସନା ଆସୁଥିବ, ଯେଉଁଆଡ଼େ ସେ ଯାଉଥିବେ ଦେବନାରୀମାନେ ଦେବତାମାନେ, ଇଏ ଆମର ଛୁଆଟି ବେଳେ ସବୁ ଆମେ ଦେଖିଛୁ, ଆଉ ଆଜିକାଲି ତ ଏଗୁଡ଼ା ସବୁ ନାହିଁ, ଗାଁ ଗହଳିରେ ଯୋଉ କଣ କୁହନ୍ତିନି ସାତ ଭଉଣୀ ଦେବୀମାନେ ସବୁ ଗାଁରେ ଥାନ୍ତି, ମ ତୁମର କିଛି ଅଛି ନା ଭାବିଲେ, ଦେବୀ ଫେବି ଅଛନ୍ତି କାହିଁ, ଏଇ ଯେମିତି ମା ବାଟରେ ଅଛନ୍ତି, ମା ଏଠି କଣ ପଥର କଣ ଯେମିତି ମା, ସେଇଭଳିଆ ସବୁ ଆଗରୁ ଦେବୀ ଅଛନ୍ତି, ମୁଁ ଏଇ ବୈଦ୍ୟନଗରଙ୍କ ପାଖରେ ପଢୁଥିଲି, ସେଠି ସପ୍ତ ସାତ ଭଉଣୀ ଅଛନ୍ତି, ସେ ଗାଁର ଲୋକମାନେ ନିଜେ ଦେଖନ୍ତି, ମାନେ ସାତ ଭଉଣୀ ମାନେ ସେ ଦେବୀ ସାତଟା ଜାଗାରେ ରହିଛନ୍ତି, ସେ ବୈତରଣୀ କୋଳରେ ସବୁ ରହିଛନ୍ତି, ସେ ସାତଟା ଆଲୁଅ ଆସିବେ, ସାତ ଭଉଣୀ ବହୁତ ଲୋକ ଦେଖିଛ, ଦେବୀମାନେ ଆଲୋକ ପୁଞ୍ଜରେ ଆସନ୍ତି ନା, ସେମାନେ ମିଶନ୍ତି ସବୁ ରାତି ହେଲେ ସବୁ ଆସନ୍ତି, ଗାଁ ଦାଣ୍ଡରେ କେଉଁ ଗାଁରେ ଗୋଟେ ଥିଲି, ସେ ଗାଁ ଦାଣ୍ଡରେ ଦେବୀ ଯାଆନ୍ତି, ତାଙ୍କର କେହି ନିୟମ ନାହିଁ, ତାଙ୍କ ରାତିରେ କେହି ଗାଈ ଗୋରୁ ବାନ୍ଧିବେନି, କେହି ଗାଁ ଦାଣ୍ଡରେ ପରିଷ୍କାର କରିବେନି, ମାନେ ଗାଁ କେହି ଗାଁ ଦାଣ୍ଡରେ ଛୋଟ ପିଲା ବି ପରିଷ୍କାର କରିବାକୁ ଦେବେନି, ସବୁ ଗୋବର ପାଣି ପକେଇ ରଖିଥିବେ, ଦେବୀ ଯାଉଛନ୍ତି, ମାନେ ପୂର୍ବରୁ ଏଇଟା ଥିଲା, ଦେବାଦେବୀ ମାନେ ଏତେ ପ୍ରସନ୍ନ ରହୁଥିଲେ, ତାଙ୍କ ପାଇଁ ଯଜ୍ଞ କର୍ମ କରୁଥିଲେ, ଲୋକମାନେ ସରଳ ଥିଲେ, ଦେବାଦେବୀ ମାନଙ୍କର ସବୁ ସେମାନେ ଗଲାବେଳେ ଝୁଣା ବାସନା ହବ, ଦେବାଦେବୀ ଗଲେ ନା ଲୋକମାନେ କହିବେ ମା ଗଲେ ଜାଣିଦେବେ, ତେଣୁ ସ୍ୱର୍ଗପୁର ଯୋଉ ନାରୀମାନେ ରୁହନ୍ତି ପୁରୁଷମାନେ ତାଙ୍କ ଦେହରୁ ସୁଗନ୍ଧ ଆଏ, ମଣିଷର କଣ ମଣିଷରେ ସ୍ୟାଣ୍ଡ ଫ୍ୟାଣ୍ଡ ଗୁଡା ମାରିକି ତାର ନହେଲେ ତା ଦେହଟା ପାଖରେ ବସିପାରିବନି, ଝାଳ ବୋହିଲେ ତା ପାଖରେ ଦେହରୁ ଝାଳ ବୋଲି ବସିପାରିବ, ଭାବିଲେ କାହା ଦେହରେ ବି ବୋହିଲେ ଦୁର୍ଗନ୍ଧ, କପଡ଼ା ଗୁଡା ଦେଖୁ ନା, କପଡ଼ା ଗୁଡା ଦୁର୍ଗନ୍ଧ କରୁଥିବୁ ଏସରେ, ପ୍ରତିଗନ୍ଧମ ଏସରେ, ସବୁ ମଳ ମଳବାହୀ, ଆକୁ ମଳବାହୀ କୁହାଯାଏ, ସବୁ ମଳ କରିଦେବ, ଆଉ ମଳଟାକୁ ଧରିକି ଚାଲିଛି ଏଇ ସର ମାୟା ଗୋଟେ ଏମିତି ଜିନିଷ ତିଆରି କରିଦଉଛି, ତାକୁ ତା ପ୍ରତି ଆକର୍ଷଣ ଆସୁଛି, ଭଗବାନ ପ୍ରତି ଆକର୍ଷଣ ଆସୁଛି। ତେଣୁ ସୁଖଦେବ ଗୋସ୍ୱାମୀ ସେ ସେଇ ଜିନିଷଟା ହିଁ କହୁଛନ୍ତି, କାହିଁକି ଭଗବାନ କୌଣସି ନାରୀ ଗୋଟେ ସର ପ୍ରତି କାହିଁକି ଭଗବାନଙ୍କର ଆସକ୍ତି ଆସି। ଅନୁଗ୍ରହ ଭୂତାନଂ ମାନୁଷଂ ଦେହମାଶ୍ରିତଂ ଭଜତେ ତାଦୃଶୀ କ୍ରୀଡା ୟା ଶ୍ରୁତା ତତ୍ପରୋ ଭବେତ୍। ଭଗବାନ ଶ୍ରୀକୃଷ୍ଣ ଭକ୍ତମାନଙ୍କ ପ୍ରତି ଅନୁଗ୍ରହ କରିବା ନିମିତ୍ତ ଗୋଲକର ରାସଲୀଳା ପ୍ରପଞ୍ଚରେ ପ୍ରକଟିତ କରିଥିଲେ, ତାହା ଶ୍ରବଣ କରି ମନୁଷ୍ୟ ଦେହଧାରୀ ପ୍ରାଣୀ ମାତ୍ରେ ଭଗବତ ସେବା ପର ହୁଏ। ସୁଖଦେବ ପରୀକ୍ଷିତ ମହାରାଜ ପ୍ରଶ୍ନ, ଏଟା ଦ୍ୱିତୀୟ ପ୍ରଶ୍ନର ଉତ୍ତର। ଚକ୍ରପତି କହିଲେ, ଜୁଗୁପ୍ସି ତମ କିମ୍ ଅଭିପ୍ରାୟ କୃତବାନ ଇତି ଦ୍ୱିତୀୟ ପ୍ରଶ୍ନସ୍ୟ ଉତ୍ତର ମାହ। ଦ୍ୱିତୀୟ ପ୍ରଶ୍ନ କରିଥିଲେ, ପ୍ରଥମ କହିଥିଲେ କାହିଁକି ସେ ପରସ୍ତ୍ରୀକୁ ଆଲିଙ୍ଗନ କଲେ, ତେଣୁ ତାର ସିଦ୍ଧାନ୍ତକୁ ଲାଷ୍ଟ ସିଦ୍ଧାନ୍ତ ଦେଲେ, ଭଗବାନଙ୍କର ପର କେହି ନାହାନ୍ତି, ଆମର ଅଲଗା କେହି ପର, ଆଉ ଭଗବାନ ତ ସମସ୍ତଙ୍କ ହୃଦୟରେ ଅନ୍ତର୍ଯ୍ୟାମୀ, ଆଉ ସେ ପର କଣ, ଭଗବାନଙ୍କର କେହି ପର ନାହାନ୍ତି, ସେ ତ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ଅଛନ୍ତି, ଆଉ ସବୁ ତାଙ୍କର ଉପାଦାନର ଗୋଟେ ଜୀବ ଗଠିତ, ଭୂମି ତାଙ୍କର, ଜଳ ତାଙ୍କର, ବାୟୁ ତାଙ୍କର, ସବୁ ଆତ୍ମା ତାଙ୍କର ଅଂଶ, ପର କେମିତି ହେଲା, ତୁମର ଆଙ୍ଗୁଠିଟା କଣ ତୁମଠୁ ଅଲଗା କି, ତୁମ ହାତଟା ତୁମଠୁ ଅଲଗା କି, ନାଇଁ ତୁମ ଶରୀର, ସେଥିପାଇଁ ଭଗବାନ ବିଶ୍ୱରୂପ ଦେଖିଲେ, ଜଗତର ସବୁ ଜିନିଷ ଭଗବାନଙ୍କର, ଗୋପୀମାନେ ବି ଭଗବାନଙ୍କର, ତାଙ୍କ ପତିମାନଙ୍କର, ସବୁ ଜୀବ। ପ୍ରଥମ ପ୍ରଶ୍ନ ଉତ୍ତର ଦେଲେ, ଦ୍ୱିତୀୟ ପ୍ରଶ୍ନ, ସେ କହିଥିଲେ କାହିଁକି ଭଗବାନ ଏମିତି ଯୋଗୁ ସେ ତମ ନିନ୍ଦିତ କାର୍ଯ୍ୟ କଲେ, ତସ୍ୟ ଉତ୍ତର ମହା, ଦ୍ୱିତୀୟ ପ୍ରଶ୍ନ ସେ ଉତ୍ତର, ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦଉଛନ୍ତି ଭଗବାନ କାହିଁକି ନିନ୍ଦିତ କଲେ, ନିନ୍ଦିତ କାମ ନୁହେଁ, ଭଗବାନ ଏ ଯୋଉ ଲୀଳା କରିଛନ୍ତି, ଗୋଲକର ଲୀଳାକୁ ଆଣିକି ଏଠି ପ୍ରପଞ୍ଚରେ ଦେଲେ, ଜୀବର ଭଗବାନଙ୍କ ପ୍ରତି ଶ୍ରଦ୍ଧା ବଢିବ, ଯେ ଭଗବାନ ଏତେ କରୁଣାମୟ, ସମସ୍ତ ବେଦ ଧର୍ମକୁ ଛାଡି ଗୋଟେ ଜୀବ ଚାହୁଁଛି ତାଙ୍କର ସେବା କରିବା ପାଇଁ, ଜୀବ ଚାହୁଁଛି ତାଙ୍କୁ ସୁଖ ଦେବା ପାଇଁ, ସମସ୍ତ ଧର୍ମକୁ ଛାଡି ସେ ତାଙ୍କୁ ବରଣ କର, ଭଗବାନ ଗ୍ରହଣ କରନ୍ତି। ଜଗତର ନିଃସ୍ୱାର୍ଥ ପର ଯୋଉ ଶବ୍ଦଟା ରହିଛି, ଜଗତରେ ଏ ଜଗତ ପାଇଁ ଏଟା ଏଟା କେବେ ଲାଗିପାରିବନି, କେହି କହିପାରିବନି ଆମେ ନିଃସ୍ୱାର୍ଥପର, ନିଃସ୍ୱାର୍ଥପର ଗୋଟେ ତାର ଜଣାପଡ଼ୁଥିବ ତାର କିଛି ସ୍ୱାର୍ଥ, ଆମର ସ୍ୱାର୍ଥ କାହାକୁ ବେଶୀ ଧରାଯାଉଛି, ଧନ, ଧନ ଥିଲେ ଲୋକ ତାକୁ ସ୍ୱାର୍ଥ କହିବେ, କିନ୍ତୁ ଧନଟା ବଡ଼ ସ୍ୱାର୍ଥ ନୁହେଁ, ଧନ ଠାରୁ ଗୋଟେ ବଡ଼ ସ୍ୱାର୍ଥ ଅଛି, କୋଉଟା, ସମ୍ମାନ, ଯାହାର ସମ୍ମାନ ଆଶା ଅଛି, ଏ ଯେମିତି ଦେଖିନେ ବହୁତ ଲୋକ ଅଛନ୍ତି, ସେ ସବୁ ମେଡିକାଲ ପାଖରେ ରହିଥିବେ, ସବୁ ଲୋକଙ୍କୁ ସାହାଯ୍ୟ କରୁଥିବେ, ଭଲ ମନ୍ଦ କରୁଥିବେ, ବହୁତ ଲୋକଙ୍କୁ ନେଇ ମେଡିକାଲ ଯିବେ, ବହୁତ ଲୋକଙ୍କୁ ହେଲ୍ପ କରୁଛନ୍ତି, ଆଜ୍ଞା ନିଃସ୍ୱାର୍ଥପର ଲୋକଟା, ନାଇଁ ନିଃସ୍ୱାର୍ଥପର କେମିତି ହବ, ଜୀବ କେବେ ନିଃସ୍ୱାର୍ଥପର ହେଇପାରିବନି, ତାର ଗୋଟେ କଣ ଆଶା ଥିବ, ମତେ ସବୁ ଲୋକ ସମ୍ମାନ କରୁଛନ୍ତି, ଭଲ ପାଉଛନ୍ତି, ନିଃସ୍ୱାର୍ଥପର କଣ, ସେଟା ଗୋଟେ ସ୍ୱାର୍ଥ ନୁହେଁ, ଧନ ଠାରୁ ସ୍ୱାର୍ଥ ହଉଛି ସମ୍ମାନ, ତାକୁ ଲୋକ ଛାଡ଼ିପାରିବେନି। ଏଇ ଯୋଉ ଭଗବାନଙ୍କର ଯୋଉ ଲୀଳା, ଭଗବାନ କେବଳ ସ୍ୱାର୍ଥ, ଭଗବାନଙ୍କର କୌଣସି ସ୍ୱାର୍ଥ ନାହିଁ, କେବଳ ପରମାର୍ଥ, ସେଥିପାଇଁ କୃଷ୍ଣ ଏତେ ଭଗବତ ଗୀତା ଭଳି ଗୀତା ଜ୍ଞାନ ଦେଲେ, ସବୁକିଛି କଲେ, କିନ୍ତୁ ଲୋକମାନେ ତାଙ୍କୁ କହିବେ ରାସଲୀଳା ବିଷୟରେ, ଏ କେମିତି ନାରୀମାନଙ୍କ ସହିତ, ଗୋପୀମାନଙ୍କ ସହିତ, ଆରେ ଗୋପୀମାନେ କୌଣସି ଜାଣନ୍ତିନି, ଆରେ ଭଗବାନଙ୍କର ସ୍ୱାର୍ଥ ନଥିଲା, ଗୋପୀମାନଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ ଭଗବାନଙ୍କୁ ଆଜି ଏତେ କଥା ଶୁଣିବାକୁ ପଡୁଛି, ଯଦି ସାଧାରଣ ଲୋକଙ୍କୁ ବୁଝିବାକୁ ପଡେ, ଏତେ କହିବାକୁ ପଡିବ, ତୁମକୁ କେହି କହିଲେ ତୁମେ ବିବାହ ହେଇଛ ବା ତୁମେ ବିବାହ ହେଇନ, ଦଶଟା ଝିଅ ଆସି କହିବ ମୁଁ ବିବାହ ହେବି, କଣ କରିପାରିବ, ଭାବିଲେ ଜଣେ ପିଲାଟାକୁ ଗୋଟେ ଆସିକି ଦଶଟା ଝିଅ କହିବ ଆମେ ବାହା ହବ, ସେ କଣ କହିବ, ତା ଭିତରେ ଚଏସ୍ କରିବ ନା, ଆଉ ମୁଁ ଆକୁ ବିବାହ ହେବି କି ନାହିଁ ତାକୁ ବିବାହ ହେବି, ଚଏସ୍ କରିବ ନା ନାହିଁ, ନା ଦଶ ଜଣ କହିବ ଠିକ ଅଛି ସମସ୍ତେ ପଳେଇ ଆସିବି ବାହା ହବ, ଭଗବାନ ପାଖକୁ ଯେତେ ଗୋପୀ ଆସିଥିବେ, ତାହେଲେ ଭଗବାନଙ୍କର କଣ ଥିଲା ମତେ କୁହ, ଭଗବାନ କାହାକୁ ଚଏସ୍ କରୁଥିଲେ ଗୋଟେ, ଆଉ ସମସ୍ତେ କାହିଁକି ଜଣଙ୍କୁ ବିବାହ ପାଇଁ ଇଚ୍ଛା କରୁଥିଲେ ମତେ କୁହ, ସମସ୍ତେ ଯଦି ବାହାର ଲୋକ ଯୁକ୍ତି କରନ୍ତା, ତାଙ୍କୁ ଯୁକ୍ତି କୁହାଯାଏ, ଏଇ ବ୍ରଜରେ ଯେତେ ଶତ କୋଟି ଗୋପୀ ଥିଲେ ବା ବ୍ରଜରେ ଲକ୍ଷରୁ ଅଧିକା ଗୋପୀ ଥିଲେ, ସମସ୍ତେ କାହିଁ କୃଷ୍ଣଙ୍କୁ ଚାହୁଁଥିଲେ, ସେମାନଙ୍କର କାମନା କାହିଁକି ଜଣଙ୍କ ପୁରୁଷ ପ୍ରତି ରହୁଥିଲା, ଆଉ ଭଗବାନ ସମସ୍ତଙ୍କର କାମ ପୂର୍ଣ୍ଣ କରିପାରିବେ ଯେ ତମାଙ୍କୁ ସେ ଚାହୁଁଛନ୍ତି ପତି ରୂପରେ, ଠିକ ଅଛି, ଭଗବାନଙ୍କର କୌଣସି ସ୍ୱାର୍ଥ ନାହିଁ, କୌଣସି ପ୍ରାକୃତ ଶବ୍ଦ ପ୍ରାକୃତ ବସ୍ତୁ ଭଗବାନ ପାଖରେ ଲାଗିପାରିବ ନାହିଁ, ଯିଏ ଯେମିତି ଚାହୁଁଛି ତାକୁ ସେଭଳି ସ୍ୱରୂପରେ ସେ ଦର୍ଶନ ଦେବେ। ଏଠି ସେ କହିଲେ ଜୁଗୁପ୍ସିତମ୍ କିମ୍ ଅଭିପ୍ରାୟମ୍ କୃତବାନ୍ ଇତି ଦ୍ୱିତୀୟ ପ୍ରଶ୍ନସ୍ୟ ଉତ୍ତରମାହ ଭକ୍ତାନାମ୍ ଅନୁଗ୍ରହ ତାଦୃଶୀ କ୍ରୀଡ଼ାମ୍ ଭଜତେ ମାମ୍ ଯା ଶ୍ରୁତ୍ୱା ମାନୁଷମ୍ ଦେହମାଶ୍ରିତ ଜୀବମ୍ ତତ୍ପରମ୍ ମତେ ବିଷୟକମ୍ ଶ୍ରଦ୍ଧା ଅନୁଭବେତ। ଚକ୍ରପାତ କହିଲେ ଭକ୍ତାନାମ୍ ଅନୁଗ୍ରହ ତାଦୃଶୀ, ବିଶେଷ କରି ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ, କାରଣ ଭକ୍ତ ଯେତେବେଳେ ଭଜନ କରୁଛି ତାର ବିଶ୍ୱାସ ହିଁ ପାଉନି ନା। ଜଣେ ଭଗବାନଙ୍କୁ ଭଜନ କରିଦେଲା ପରେ ଯେ ମୁଁ ଭଗବାନ ପାଖକୁ ଯାଇପାରିବି, ଭଗବାନ ମୋତେ ଗ୍ରହଣ କରିବି, ଭଗବାନ ତ ସେମିତି କିଛି ଲୀଳା କରିକି ଦେଖିଲେ ତ କୃଷ୍ଣଙ୍କର ଲୀଳାଟା, ସେଥିପାଇଁ ସବୁ ପ୍ରଥମର ପୁତଣା ଲୀଳା କତୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସବୁଥିରେ କରୁଣା ରହିଛି। ଗୋଟେ ଜୀବକୁ ସେ ଚାହିଁଲେ ସେ ପୁତଣାଙ୍କୁ ଯେମିତି କରୁଣାଙ୍କର ଥିଲେ ସମସ୍ତଙ୍କୁ କରୁଣା ସେ କରିଛନ୍ତି। ସେ ଲୀଳାଟା ନ କଲେ ଜୀବର ହୃଦୟଙ୍ଗମ ହବନି। ଜୀବର କେତେ ବିଶ୍ୱାସ ଅଛି, ଜୀବ ଯାହାକୁ ଦେଖିବ ତାକୁ ବିଶ୍ୱାସ କରିବ, ସେ ଦେଖିଲା ପରେ ବି ବାପା ମାଆ କଣ ଦେଖିନି, ତମ ପୁଅ କଣ ତୁମକୁ ଜାଣିନି ନା ସ୍ତ୍ରୀ ତୁମକୁ ଜାଣିନି, ଜାଣିଛ କଣ ବିଶ୍ୱାସ କରିଦଉଛନ୍ତି? ହଁ ବେଳେବେଳେ କଣ କୁହନ୍ତି, ବାପା ଆଗରୁ ଭଲ ଥିଲେ ବର୍ତ୍ତମାନ ପର କଥାରେ ପଡ଼ିଗଲେଣି ଆଉ ଘରେ କୁହନ୍ତିନି, ଦେଖିବ ପୁଅ ପୁଅ ବି ଭାଇ ପଡ଼ିବ କହିବେ ପୁଅଟା ଭଲ ଥିଲା ସେପଟେ ସ୍ତ୍ରୀ ଆସିବା ପଟରୁ ସେ ଆଉ ତା କଥାରେ ଚାଲିଛି ଆଉ କୁଆଡେ ଗଲା ବିଶ୍ୱାସ ମଣିଷର, ମଣିଷର ବିଶ୍ୱାସ କଣ ଦେଖୁନା। ଏଠି କୌଣସି ସ୍ଥାୟିତ୍ୱ କୌଣସି ଗୁଣର ସ୍ଥାୟିତ୍ୱ ଜିନିଷ ନାହିଁ, ଏଟା ଗୋଟେ ଆମ ଭ୍ରମରେ ପଡ଼ିଛେ ନା, ଆଉ ମତେ ଭଲ ପାଉଛି ନା ଭଲ ପାଇବାଟା ବି ସ୍ଥାୟିତ୍ୱ ନୁହେଁ, ବିଶ୍ୱାସଟା ବି ସ୍ଥାୟୀ ନୁହେଁ, କୌଣସି ସ୍ଥାୟୀ ନାହିଁ ଏଠି। ଏସବୁ ଗୁଣର କାମ, ଆଜି ବିଶ୍ୱାସ କରୁଛ କାଲି ବିଶ୍ୱାସ ନ କରିପାରେ, ଆଜି ଭଲ ପାଉଛି କାଲି ନ ଭଲ ପାଇପାରେ। ଏଠି ସେ କଥା ସେ କହୁଛନ୍ତି ବିଶେଷ କରି ଭକ୍ତମାନଙ୍କର ବିଶ୍ୱାସ, ଭକ୍ତମାନଙ୍କର ଶ୍ରଦ୍ଧା କୋଉଠି ଆସିବ? ସେଥିପାଇଁ ଭଗବାନ ସବୁ ଲୀଳାରେ ତାଙ୍କର କରୁଣାଟାକୁ ଦେଖେଇଛନ୍ତି, କେମିତି ସେ ସ୍ୱୀକାର କରୁଛନ୍ତି, ଗ୍ରହଣ କରୁଛନ୍ତି, ଭକ୍ତଙ୍କୁ କୃପା କରୁଛନ୍ତି, ସେପରେ ଦେଖିଦେଇଛି। ଯେଉଁମାନେ ଚାହୁଁଛନ୍ତି କୃଷ୍ଣଙ୍କୁ ପତି ରୂପରେ ପାଇବା ପାଇଁ, ଆମେ ତ ଭଗବାନ ପାଖକୁ ଯିବା ମାନେ କିଛି ଗୋଟେ ଭାବନା କରିକି ଯିବା ନା, ତୁମ ଘରେ ମୁଁ ରହିବି, କାରଣ ବାବୁଲେ ମୁଁ ଯେ ମନେକର ତୁମ ଘରେ ଗୋଟେ ଲୋକ ଆସିବ କହିବ ଆଜ୍ଞା ମୁଁ ଆପଣଙ୍କ ଘରେ ରହିବି, ତାକୁ ରଖିଦେବ ଘରେ କଣ କହିବ, କଣ ପଚାରିବ, କଣ କାମ, ଧରମପୁ ହେଇକି ରହିବ କି ଚାକର ହେଇକି ରହିବ କି ଡ୍ରାଇଭର, ନା ଗୋଟେ ଲୋକଟା ଖାଲି ଆଣି ଘରେ ଭିତରେ ଭର୍ତ୍ତି କରିଦେବ? ଯେକୌଣସି ଗୋଟେ ଲୋକ ଆସିବ ଆଗେ ତା ଯୋଗ୍ୟତାଟା ପଚାରିବ, କଣ ପଚାରିବ, କଣ କରିପାରିବ, ତା ଚାଷ କାମ କରିବ କି ଡ୍ରାଇଭର କାମ କରିବ କି ତୁମ ଘରେ ଧରମପୁ କରି ରଖନ୍ତିନି, ମୋର ଏ ଧରମପୁ ରହିଲା, ମୋ ଘର କାମ ଧନ୍ଦା ସବୁ ବୁଝିବ, ମୋ ଚାକିରି ବାକିରି ସବୁ ବୁଝିବ, ଧରମପୁ କରି ରଖନ୍ତି, ଆଗେ ଗୋଟେ ସମ୍ବନ୍ଧ ପରେ ତୁମେ ଘରେ ପୁରେଇବ ନହେଲେ ତୁ ପୁରେଇଦବ ଜଣେ, ତୁମେ କହିବ ଘରେ ରହିଛି ନା କିଏ, ନା ମୁଁ ରହିଛି ତ ଘରେ ଜଣେ ଆଉ, ନାଇଁ ନାଇଁ ଲୋକମାନେ ପଚାରନ୍ତି ତମ ଘରେ ଏ କାହାକୁ ରଖିଛ, ଇଏ କିଏ, ଲୋକମାନେ ନା ଆମ ଘରେ ରହିଛି କାମ ଦାମ କରିଛି, ଆଉ ବଡ ବଡ କମ୍ପାନୀ ଯିବ ଆଜ୍ଞା ୟା ମ୍ୟାନେଜର ୟା ଆମର କ୍ଲର୍କ କହିଦିଅନ୍ତି ନା। ସେଟା ଯଦି ଭଗବାନ ପାଖକୁ ତୁମେ ଯିବ ତାହେଲେ ତୁମେ କଣ ଭଗବାନଙ୍କର ହବ, ସେଠି ଚାକର ହବ କଣ, ତୁମର ଯିବ ସେଠିକି ନା, ଏଇଠି ସ୍ଥିର କରିବାକୁ ପଡିବ, ଏଇଠି ପ୍ରାର୍ଥନା କରିବାକୁ ପଡିବ, ପ୍ରଭୁ ମୋର କଣ ଆପଣ ମୋତେ ପୂର୍ବ ବୈଷ୍ଣବଙ୍କୁ ସବୁବେଳେ ପ୍ରାର୍ଥନା କରିବାକୁ ପଡିବ, ମୋର କେଉଁ ଗୁଣ ଆପଣଙ୍କୁ ଭଲ ଲାଗୁଛି ବା କେଉଁ ଭାବରେ ଆପଣ ଖୁସି ହେବେ, ଆପଣ ସେଟା ପ୍ରକଟ କର, ଭଗବାନଟା ପ୍ରକଟ କରି ସେ ଭାବଟା ତୁମର ଦିନକୁ ଦିନ ଉଦିତ ହବ, ତୁମ ଅନ୍ତର ଯେତେ ଶୁଦ୍ଧ ହବ ହରିନାମ ଯେତେ ଶୁଦ୍ଧ ତୁମେ କରିବ, ଅନ୍ତର ଯେତେ ସରଳ ହବ, ଭାବ ଯେତେ ପରିପକ୍ୱ ହବ, ସେତେବେଳେ ସେ ଭାବଟା ଉଦିତ ହୁଏ, ସେଟା ଆସିବ। ଭଗବାନ କଣ ଆମ ପାଖରୁ ଚାହୁଁଛନ୍ତି, ଆମର କେଉଁ ଗୁଣଟା, ଅର୍ଜୁନ ପାଖରୁ କଣ ଚାହୁଁଥିଲେ, ଯୁଦ୍ଧ ଚାହୁଁଥିଲେ, ବୀରରସ, ପିତାମ ଭୀଷ୍ମ ସାଙ୍ଗରେ ବୀରରସ ଚାହୁଁଥିଲେ, ଅର୍ଜୁନ ସାଙ୍ଗରେ ସଖ୍ୟ, ଯାହା ପାଖରୁ ଯାହା ଚାହୁଁଥିଲେ ଭଗବାନ, ସେଟା ଆମ ପାଖରୁ କଣ କୃଷ୍ଣ ଚାହୁଁଛନ୍ତି, କୃଷ୍ଣ ରିଭିଲ କରିବେ, ସେ ପ୍ରକଟ କରାଦେବେ କଣ କୃଷ୍ଣ ତାଙ୍କର ଇଚ୍ଛା, ସେ ଆମକୁ କିନ୍ତୁ ଆମର ଇଚ୍ଛା ରହିବା ଦରକାର, ଆମେ ଯାହା ଘରକୁ ଯିବା ସେଠି ଗୋଟେ କିଛି ସମ୍ବନ୍ଧରେ କାମ କରିବାକୁ ପଡିବ, ସେଟା ମୋତେ ଘରେ କେହି ପୁରେଇବେନି। ତେଣୁ କୃଷ୍ଣ ରାସଲୀଳା ଦ୍ୱାରା ଆମକୁ ସୂଚନା ଦେଇଦେଲେ, ଦେଖ ତୁମେ ଚାହୁଁଛ ମୋତେ ପତି ରୂପରେ ପାଇବା ପାଇଁ ପାଇପାରିବ, କିଛି ଅସୁବିଧା, ମୁଁ ଏଇଭଳି ତୁମକୁ ସ୍ୱୀକାର କରିବି। ଭଗବାନ ସ୍ୱୀକାର କରିଥିଲେ, ଭଗବାନ ସ୍ୱୀକାର କରିନଥିଲେ, ସବୁଠୁ ବଡ଼ କାମ ହେଇଥିଲା ଭଗବାନ ଋଣୀ ହେଇଗଲେ, ରାସଲୀଳାରେ ଋଣୀ ହେଇଥିଲେ, ସେଇଠି ସେବକର କାହିଁକି ରାସଲୀଳାକୁ ଶ୍ରେଷ୍ଠ କୁହାଯାଏ, ଅଲଗା ତତ୍ତ୍ୱ ତ ଅଲଗା ରହିଲା ଗୋଟେ, ସେଇଠି ଗୋଟିଏ ଭଗବାନଙ୍କର ଯୋଉ ଶ୍ଳୋକ ରହିଲା, ନ ପାରୟମ୍ ନିରବଧ୍ୟ ସଂଯୁଜା, ଗୋପୀମାନଙ୍କୁ କହୁଛନ୍ତି ମୁଁ ଯଦି ବ୍ରହ୍ମାଙ୍କ ଭଳି ଆୟୁଷ ପ୍ରାପ୍ତ ହେବି ତୁମମାନଙ୍କ ଋଣ ମୁଁ ଶୁଝି ପାରିବିନି, ମୁଁ କେବେ ବି ତୁମ ଋଣ ଶୁଝି ପାରିବିନି, ତାଙ୍କ ଋଣ ବି ଶୁଝି ପାରିଲେ, ସେଥିପାଇଁ ତାଙ୍କୁ ସେଇ ରାସଲୀଳାରେ ହିଁ ସଂକଳ୍ପ ନେଲେ ମତେ ଆଉ ଗୋଟେ ଅବତାର ହେବାକୁ ପଡିବ, ମୁଁ ସେ ଗୋପୀମାନଙ୍କର ଗୁଣ କୀର୍ତ୍ତନ କରିବାକୁ ପଡିବ, ତାଙ୍କର ମହିମା। ସେଥିପାଇଁ ଗୁରୁ ଅବତାରରେ କଣ ଗୋପୀମାନଙ୍କର ଭାବଟା ବେଶୀ ପ୍ରବଳ, ରାଧାଙ୍କର ଭାବ ରହିଲା ନା, ସେମାନେ ଯୋଉ ନିର୍ମଳ ସେବା କରିଛନ୍ତି ସେଥିରେ ଋଣୀ ଭଗବାନ ହେଇଗଲେ, ରାସଲୀଳାରେ ଭଗବାନ ଋଣୀ ହେଲେ ନା, ଆଉ ଦେଖେଇଲେ ଭକ୍ତ ପାଖରେ ମୁଁ ଋଣୀ କେମିତି ହୁଏ, ସେଥିପାଇଁ ଏଇଟା ସେଥିପାଇଁ ଏଇ ଜିନିଷଟା ସେ କହୁଛନ୍ତି। ଆଉ ଭକ୍ତାନାମ ଅନୁଗ୍ରହେମ ତାଦୃଶ୍ୟମ କ୍ରୀଡ଼ାମ ଭଜତେ ଯା ଶ୍ରତ୍ ମାନୁଷମ ଦେହ ଆଶ୍ରିତ ଜୀବ ତତ୍ପର ଭଗବତ ବିଷୟକ ଶ୍ରଦ୍ଧାବାନ ଭବେ। ତତ୍ପର ଶବ୍ଦ ଅର୍ଥ ଭଗବତ ବିଷୟକ, ଭଗବାନଙ୍କ ବିଷୟରେ ସେ ଶ୍ରଦ୍ଧାବାନ ହେବେ। କ୍ରୀଡ଼ନ୍ତୁରତ ବୈଲକ୍ଷଣେନ ମଧୁର ରସ ରସମରିୟମ ଅଶ୍ୟ କ୍ରୀଡ଼ୟାସ୍ତାଦୃଶୀ ମଣିମନ୍ତ୍ର ମହୋତ୍ସ ଦିନାମିବମ କାଚିତ ଅତର୍କ୍ୟା ଶକ୍ତି ଅସ୍ତି ଇତି ଅବଗମ୍ୟତେ। ଚକ୍ରପତି ଲେଖୁଛନ୍ତି ଗୋଟେ ମଣିମନ୍ତ୍ର, କହନ୍ତି ମଣିମନ୍ତ୍ର ଅତର୍କ୍ୟ ଶକ୍ତି ରହିଛି ଏଇ ମାଧୁର୍ଯ୍ୟ ରସରେ, ସେଟା ତର୍କ କରି ତୁମେ ବୁଝିପାରିବନି। କେହି ବି ଯେମିତି ଗୋପୀମାନେ ସେବା କରୁଥିଲେ, ଗୋପୀମାନେ କୃଷ୍ଣଙ୍କ ସୁଖ ପାଇଁ ପାଗଳି ହେଇଯାଇଥିଲେ, ଏ ଯୋଉ କଥା ସେଟା ବୁଝି ବି କହିପାରିବେନି। ଗୋଟେ ମଣିମନ୍ତ୍ର ସେ କହୁଛନ୍ତି ଅତର୍କ୍ୟ ଜିନିଷ, ସମସ୍ତେ ଗୋଟେ କଷ୍ଟ ହଉଛି ନା, ବାଧିବ ନା ନାହିଁ, ତୁମର ସ୍ତ୍ରୀ ତୁମେ କହିବେ ରାତି 12ଟାରେ ଗୋଟେରେ ତୁମେ ରୋଷେଇ କରିକି ଦିଅ, କଣ କଣ କୁହନ୍ତି ଭାବିଲେ ତୁମେ ଅଧିକା କାମ ଲଗେଇଦେଲେ, କଣ କହିବେ ମୁଁ ଖଟି ଖଟିକି ମଲିଣୀ, ମୁଁ ଏଠି ଖଟି ଖଟିକି ଏ ହାତ ଧରିକି ମୁଁ ଖଟି ଖଟିକି ମଲିଣୀ, ଗୋପୀମାନେ କୋଉଠି କହିଛନ୍ତି ନା, କଣ କୁହନ୍ତିନି ସେ ଗୋଟେ ମଣିଷ ସେ କେତେ ବି ସମ୍ବନ୍ଧରେ ରହିଛି, ପତି ସମ୍ବନ୍ଧରେ ରହୁ, ଭ୍ରାତୃ ସମ୍ବନ୍ଧରେ, ଯୋଉ ସମ୍ବନ୍ଧରେ ରହୁ, ସେ ନିଃସ୍ୱାର୍ଥପର ଏଭଳି ପ୍ରେମ ସେବା କରିପାରିବେନି, କିଛି କାମନା ନ କରି କିଛି କରିପାରିବେନି, ତାର କିଛି ସୁଖ ରହିଛି। ଗୋପୀମାନଙ୍କର ଯୋଉ ନିର୍ମଳ ପ୍ରେମ ଭଗବାନ, ଯୋଉ କୌଣସି କାମନା ନାହିଁ, କେବଳ କୃଷ୍ଣଙ୍କର ସୁଖ, କେବଳ କୃଷ୍ଣଙ୍କର ସୁଖ, ସେଟା ଏ ଜଗତରେ ନାହିଁ, ବୁଝି ହବନି, ସେଥିପାଇଁ ତାଙ୍କ ଭିତରେ କାମନା, କେବଳ କୃଷ୍ଣଙ୍କର ସୁଖ, ଆଉ କିଛି ନାହିଁ, ନା ଆହାର, ନା ଭଲ ନିଜର ସମ୍ମାନ, ସବୁଠୁ ଜଗତର ବଡ ଜିନିଷ ହେଲା ସମ୍ମାନ। ଯଦି ଗୋପୀମାନେ ନିଜ ସମ୍ମାନକୁ ଯାଇଥାନ୍ତି ଯୁବତୀ ଝିଅମାନେ ବ୍ରଜରେ, ସେ ସାଙ୍ଗେ ସାଙ୍ଗେ ପ୍ରଥମ କଥା ଉଠିଛି ନା ନାହିଁ, କେତେବାର ଧମକେଇଛନ୍ତି ବ୍ରଜବାସୀମାନେ, ଏ ବିଶେଷ କରି ଚନ୍ଦ୍ରାବଳୀର ପତି କଣ ତା ନା ଗୋବର୍ଦ୍ଧନ ମଲ୍ଲ, ମୁଁ ଯାଇକି କଂସକୁ କହିଦେବି, କଂସକୁ କହିଦେବାକୁ ପଡିବ, କାରଣ କୃଷ୍ଣ ଯୋଉ ନାରୀମାନଙ୍କ ସହିତ ବା ଯୁବତୀମାନଙ୍କ ସହିତ ଯେମିତି ଯାହା କରୁଛନ୍ତି, ଭବିଷ୍ୟତରେ ବ୍ରଜରେ ଯୁବତୀମାନେ ତାଙ୍କର ଅବସ୍ଥା କଣ, ସେମାନେ ବିବାହ କୋଉଠି ହେଇପାରିବେ, ଜଣେ ଏବେ ସିନା ଏ ଆଜିକାଲି ପୁରୁଷ ପୁଅମାନଙ୍କର ଝିଅମାନଙ୍କର କିଛି ଚରିତ୍ରତା ମାନେ କିଛି ଗୋଟେ ତାଙ୍କର ଥାଏ, ଗୋଟେ କେୟାର, ସେଟା କିଛି ସେମାନେ କେୟାର କରୁନାହାନ୍ତି। ଆମେ ଯୋଉ ଜେନେରେସନରେ ପଢ଼ିଥିଲୁ ବାବା, ସେତେବେଳେ ଚରିତ୍ର ହଉଛି ବହୁତ ବଡ ଜିନିଷ, କେବେ ବି କାହା ଝିଅ କଣ ଏସବୁ କାହା ସାଙ୍ଗେ ହସ ଖୁସି ଏଗୁଡା କିଛି ବି ନଥିଲା, ଯଦି ବି କେବେ ବି କୌଣସି ପୁଅ ଗୋଟେ ଝିଅ ସାଙ୍ଗରେ କିଛି ଗୋଟେ ସମ୍ପର୍କ ବା କଥା ଭାଷା ଭଲ ମନ୍ଦ ଯଦି କେହି ଯୋଉ ଲଭ୍ ମ୍ୟାରେଜ୍ କରନ୍ତିନି, ତ ଭଲ ପାଇକି ବାହାଘର କରିଦେଲା, ପ୍ରସ୍ତାବଟା ନିଜେ ନିଜେ ବିବାହ ହେଇଗଲା, ତାକୁ ସବୁଠୁ ଘୃଣା କରୁଥିଲେ ଗାଁରେ, ପ୍ରସ୍ତାବ ଦେଇକି ବିବାହ ହେଇଥିଲେ, କାରଣ ସେ ପୁଅ ଝିଅର ତାଙ୍କ ସମ୍ପର୍କ କେମିତି ହେଇଗଲା, କିନ୍ତୁ ତାଙ୍କ ବାପା ମାଙ୍କ ଥ୍ରୋରେ ପ୍ରସ୍ତାବ ହେଲା, କିନ୍ତୁ ଯଦି ଗାଁ ଲୋକ ଜାଣିଦେଲେ ଏ ପିଲାଟା ତାକୁ ଭଲ ପାଇ ବାହା ହଉଛି, କାହିଁ ପିତାମାତା ବିବାହ କରୁନାହାନ୍ତି, ଭଲ ପାଇ ବାହା ହଉଛି, ଘୃଣା କରୁଥିଲେ, କୌଣସି ସମ୍ପର୍କ ନଥିଲା ବି ଦୈହିକ ସମ୍ପର୍କ, ପୁଣି ବି ଘୃଣା କରୁଥିଲେ, ଚରିତ୍ରଟା ଏତେ ବଡ ଜିନିଷ, କିନ୍ତୁ ଗୋପୀମାନେ ପ୍ରଥମରୁ କଳଙ୍କିନି ବୋଲି ସମସ୍ତେ କହୁଥିଲେ, ସେ ତ ସାଙ୍ଗେ ସାଙ୍ଗେ ଛାଡ଼ି ଦେଇଥାନ୍ତି କୃଷ୍ଣଙ୍କୁ, ନାହିଁ ସେ କୌଣସି ଜିନିଷକୁ କେୟାର କରୁନାହାନ୍ତି, ଆମର କୃଷ୍ଣ ସୁଖ ଦରକାର, ସେଥିପାଇଁ ଏଇ ରାସଲୀଳାରେ ଭଗବାନ ତାଙ୍କୁ ତାଙ୍କ ପାଖରେ ଋଣୀ ହେଇଛନ୍ତି ବୋଲି ନିଜେ କହିଲେ, ମୁଁ କେବେ ବି ଋଣ ତୁମ ଋଣ ଶୁଝି ପାରିବିନି, ବ୍ରହ୍ମାଙ୍କର ଆୟୁଷ ପ୍ରାପ୍ତ ହେଲେ। ତେଣୁ ଏଇ ଯୋଉ ଲୀଳା କରିଛନ୍ତି ଏ ଭକ୍ତମାନଙ୍କୁ କୃପା କରିବା ପାଇଁ, ଏଇ ମାଧୁର୍ଯ୍ୟ ରସରେ ଲେଖିଲେ ନା ମଣିମନ୍ତ୍ର ମନ୍ତ୍ର ମିବ ଅତର୍କ୍ୟମ, କଣ ଗୋଟେ ଅତର୍କ୍ୟ ଶକ୍ତି ରହିଛି ଯାହାକୁ ସେ ଏଠି ଦେଖେଇଛି ରାସଲୀଳାରେ, କିଭଳି ସେମାନେ ବିଚିତ୍ର ବେଶ ସବୁ ଧାରଣ କରିକି ଅର୍ଦ୍ଧରାତ୍ରିରେ ସବୁ ଆସିଛନ୍ତି, ଗୋପୀମାନଙ୍କର ଯାହାର କାମ ନାହିଁ ବୋଲି ଆଉ ଗୋଟେ ସାଙ୍ଗେ ସାଙ୍ଗେ ପ୍ରମାଣ ଦିଆହେଇଯିବ, ଯାହାର ଯେତେ କାମ ଅନ୍ତର ଅଛି ତାର ଦେହ ଧାରଣାଟା ସେ ତ ଅଧିକ ନା ଆଉ କାମନା ରହିଲେ କ'ଣ ହବ ଯାହାର ତାହେଲେ କାମନା ରହିବ ସେ କ'ଣ ହବ ସେତେ ତା ଡ୍ରେସ୍ ପତ୍ର ଅଛି କ'ଣ ନା କ'ଣ ବା ଯେତେ କାମ ଯାହା ଅନ୍ତର ଯେତେ କାମନା ତାର ସବୁବେଳେ ସବୁବେଳେ ଦେହ ଧାରଣାଟା ପ୍ରଚୁର ସେଥିପାଇଁ ଦେଖୁନା ବର୍ତ୍ତମାନ ସବୁଆଡ଼େ ମିରର ଯୁଆଡ଼େ ଯିବ ଦେଖ ଗାଡ଼ିରେ ମିରର ଏଠି ମିରର ସେଠି ମିରର ମୁଁ ଧୋଇବେ ଯେ କ'ଣ ଏଇଟା କହୁଛ ବେସିନ ପାଖରେ ଦେଖିବ ମିରର ସବୁଆଡ଼େ ମିରର ଖାଲି ଦେଖିବ ତା ମୁହଁଟା ଦେଖିବ ସବୁବେଳେ ସେ ଦେହ ଧାରଣାଟା ପ୍ରଚୁର ନା କାମ ଯେତେ ରହିବ ତୋର ଦେହ ଧାରଣାଟା ପ୍ରଚୁର ଯଦି ଗୋପୀମାନଙ୍କର କାମ ଥାନ୍ତା ତାଙ୍କ ଆସିଲା ଗଲା ବେଳେ କ'ଣ କରିଥିଲେ କୃଷ୍ଣଙ୍କର ବଂଶୀ ବାଜିଲା ରାସଲୀଳାକୁ ଗଲେ କ'ଣ କରିଥିଲେ ତାର ସବୁ ଓଲଟା କିଏ ସିନ୍ଦୁରଟାକୁ ସିନ୍ଦୁରଟାକୁ ପାଦରେ ଲଗେଇଛ କାଜଳକୁ ମଥାରେ ଲଗେଇଛନ୍ତି କାନର ହାତର କଙ୍କଣି କଙ୍କଣି କାନରେ ଲଗେଇଛନ୍ତି ପାଦର ଏ ଯୋଗୁ କ'ଣ ପାଞ୍ଜକୁ ବେକରେ ଲଗେଇଛନ୍ତି କୃଷ୍ଣ ଦେଲେ ଦେଖିଦେଲେ କୃଷ୍ଣ ସେଠି ଋଣୀ ହେଇଗଲେ କୃଷ୍ଣ କହିଲେ ବେଶକୁ ଦେଖିଦେଇକି ଆରେ ଆରେ ଏମାନେ ପାଗଳି ହେଇଯାଇଛି କେମିତି ଦେଖିଲ କୋଉ ଝିଅଟା ସେମିତି ହେଇଛି ମୁଁ ଦେଖା କିଏ ତ ମୋବାଇଲ ଫୋନ ତୁମ ଆଜିକାଲି କଣ ସେ କଣ ମୋବାଇଲ ଫୋନ ବଂଶୀ ନା କଣ ବାବୁ କହୁଛ ବୋଲେ କୃଷ୍ଣ ବଂଶୀ ଧରିଥିଲେ ଆମେ ବି ଧରୁଛୁ ବଂଶୀ ସେ ମୋବାଇଲ ଫୋନକୁ ସେ କହୁଛନ୍ତି ଟୋକା ମାନେ ଆଉ କୃଷ୍ଣ ନା ଧରିକି ଆଉ କୃଷ୍ଣଙ୍କର ବଂଶୀ ଥିଲା ଆମର ମୋବାଇଲ ଫୋନ ହେଲା ବଂଶୀ ଆଉ ତୁ ଯେତେବେଳେ ବଂଶୀ ବଜାଉଛୁ ବାପା ତୁ ଡାକୁଛୁ ଯୋଉ ଗୋପୀ କି ସେ ଗୋପୀ କୋଉ କୋଉ ଡ୍ରେସ ପିନ୍ଧିକି ଆସିଛି ଦେଖିଲୁ ଦେଖିବା ଦେଖ ତୁ ତା ଦେହଧାରଣାଟା କେମିତି ଭଗବାନ କେବଳ ତାଙ୍କ ରୂପକୁ ଦେଖି ପରାସ୍ତ ହେଇଗଲେ ସତ 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 କୋଟି ଗୋପୀ ଆସିଛନ୍ତି ତାଙ୍କ ବିଚିତ୍ର ବେଶ ସବୁ ଧରିଛନ୍ତି ସବୁ ଓଲଟା ଓଲଟା କିଏ କଣ ପିନ୍ଧିଛନ୍ତି କିଏ କଣ ଭଗବାନ ଦେଖି ପାଗଳି ହେଇଗଲେ ପାଗଳ ହେଇଗଲେ କାହିଁକି ମୁଁ ଅର୍ଦ୍ଧରାତ୍ରିରେ ଆସିବା ଗୃହ ଶୃଙ୍ଖଳକୁ ତ୍ୟାଗ କରିବା ଦୁର୍ଯ୍ୟୋଗ ଶୃଙ୍ଖଳମ ଘର ତ୍ୟାଗ କରିକି ଆସିବା ଆଉ ଏଭଳି କୌଣସି ଦେହ ଧାରଣା ନାହିଁ ସବୁ ଓଲଟା ବସ୍ତ୍ର ପିନ୍ଧିକି ଆସିଛନ୍ତି କାହିଁକି ନା କୃଷ୍ଣ ଡାକିଛନ୍ତି ନିଜ ସୁଖଟା ଜୀବ କେବଳ ନିଜ ସୁଖ ଜାଣେ କେବଳ ଜଣେ ଜଗତର ଅନ୍ୟର ସୁଖ ଜାଣେ ସେ ହେଉଛି ମା ମା କେବଳ ପ୍ରଭୁ ସେଥିପାଇଁ କୁହନ୍ତି ନା କେବଳ ପ୍ରେମର ଗୋଟେ କିଛି ଗ୍ଲିମ୍ପସ ବା ଗୋଟେ ସିମ୍ପଟମ୍ସ କିଛି ଗୋଟେ ଅଛି ମା ପାଖରେ ଆଉ କାହା ପାଖରେ ଜଗତର ନା ଆଉ ବାବୁ ଉଚ୍ଚ ନା ନାହିଁ ସେଥିପାଇଁ କଣ ଗୋଟେ ଥିଲା ମୋ ଛୁଆଟି ବେଳେ ମୁଁ ସେ ଭଜନଟାକୁ ମାନେ ସେ ଗୀତଟା ଫିଲ୍ମ ଗୀତ ନା କ'ଣ ମେଡ଼ ଭଲ ପାଏ ସେଇଟାକୁ ଶୁଣୁଥିଲେ ଆଗରୁ ସବୁ ଏଇ ଯୋଉ ରେଡ଼ିଓରେ ବାଜେ ମା ନାହିଁ ତାର ସାହା ନାହିଁ ଗୋଟେ ନାହିଁ ଗୋଟେ କ'ଣ ଏ ଦୁନିଆରେ ଯାହାର ମା ନାହିଁ ତାର ସାହା ନାହିଁ ସେ ଚାଣକ୍ୟମଣି ଲେଖିଲେ ନା ସେଥିପାଇଁ ଆଉ ମାତା ଯଶ୍ୱର ଗୃହ ନାସ୍ତି ଭାଜ୍ୟାଚ ଅପ୍ରିୟ ବାଜିନି ଅରଣ୍ୟମ ତେନ ଗନ୍ତବ୍ୟମ ଯଥାରଣ୍ୟମ ତଥା ଗୃହମ ତୁମ ଘରେ ଯଦି ମା ନାହିଁ ତୁମ ସ୍ତ୍ରୀ ଭଲ କଥା କୁହନି ତମ ବଣକୁ ପଳ ଭାର୍ଯ୍ୟା ଯେ ଅପ୍ରିୟ ବାଦିନି ସବୁବେଳେ ସ୍ତ୍ରୀଟା ଅପ୍ରିୟ କଥା ଗୁଡା କହୁଛି ମାର ଅମୃତତ୍ଵ ଅଛି ମା ପାଖରେ କିଛି ଏଇ ଯେ ଜଗତର ସ୍ନେହଟା ପ୍ରେମଟା ଯୋଉଟା ପ୍ରେମ ମାନେ କଣ ଯୋଉଠି ସ୍ୱାର୍ଥ ନଥାଇକି ଭଲ ପାଇବା ସେଟା କେବଳ ମା ପାଖରେ ଅଛି ଆଉ କାହା ପାଖରେ ନାହିଁ ଆଉ ସ୍ତ୍ରୀଟା ଯଦି ସବୁବେଳେ ଅପ୍ରିୟ ବାଦିନି ସବୁବେଳେ ଗୋଟେ ଓଲଟା କଥା କହୁଛି ପ୍ରିୟ କଥା କେତେବେଳେ କହୁନି ମାତା ଯଶ୍ୟ ଗୃହ ନାସ୍ତି ଭାର୍ଯ୍ୟା ଅପ୍ରିୟ ବାଦିନି ସ୍ତ୍ରୀ ଓଲଟା କଥା କହୁଛି ଘରେ ଦେଖିଲା ବେଳକୁ ମା ନାହିଁ କହିଲେ ଅରଣ୍ୟମ ତେନ ଗନ୍ତବ୍ୟମ ଅରଣ୍ୟକୁ ପଳାଅ ବଣକୁ ପଳାଅ ଯଥା ଅରଣ୍ୟମ ତଥା ଗୃହ ଏଠି କାହିଁକି ରହିଛ ଘରେ କାହିଁକି ରହିଛ ସେଟା ଘର ନୁହେଁ ସେଟା କଣ ହେଇଛି ଅରଣ୍ୟ ବରଂ ବାଘ ଭାଲୁ ସାଙ୍ଗରେ ରହିବ ଭଲ ବୁଝିପାରୁଛ ନା ଭାବିଲୁ ମାଗକୁ ବାଘ ଭାଲୁ କଣ ଗାଳି ଦେବେ କିଛି କାହିଁ କିଛି କରିବେ ମୁଁ ସେଇ କାମ କେନ କରେ ସେଇଆ କହୁଥିଲି ଦେଖ ମଣିଷ ପାଖରେ ରହିବାଟା କେତେ କଷ୍ଟ ବାଘ ଭାଲୁ କଣ ତମ ମୋବାଇଲ ଚୋରି କରି ନେବେ ବାଘ ଭାଲୁ କଣ ତମକୁ କେଉଁ ବାଘ ଭାଲୁ କେତେଟା ବାଘ ଭାଲୁ କେତେଟା ବାବାଜୀକି ମାରିକି ଖାଇଛନ୍ତି ମତେ କୁହ କେଉଁ ମୁନି କେଉଁ ପୁରାଣରେ ମତେ ଗୋଟେ ଦେଖାଅ ଯେ ଏଇ ମୁନି ଋଷିକି ଏଇ ବାଘ ଖାଇଦେଇଛି କି ହାତୀ ଖାଇଦେଇଛି କୁହ ବାବୁଲୁ ମଣିଷ ମଣିଷକୁ ମର୍ଡର କରୁଛି ମୁନି ଋଷି ମାନେ ଯାଉଥିଲେ ବଣର ମୁନି ଋଷି ମାନେ ସବୁ ବଣରେ ରହୁଥିଲେ ସାଧୁମାନେ ତାଙ୍କୁ କିଏ ବାଘ ଖାଇଥିଲା କାହିଁ କୁହନା କାହିଁ ଖାଉନଥିଲେ ମତେ କୁହ ପଶୁଟା ବି ଜାଣିଦେଉଥିଲା ଇଏ ହେଉଛି କେଉଁ ଗୁଣର ଲୋକ ବୁଝିପାରୁଛ ନା ନାହିଁ ପଶୁଟା ଜାଣିଦେଉଥିଲା ଇଏ ଲୋକର ଏ ସଂସାରରେ କିଛି ସମ୍ପର୍କ ନାହିଁ ନା ବାବୁ ସେମାନେ ବାଘଙ୍କ ପାଇଁ ସବୁ ବାଉଣ୍ଡ୍ରି କରିକି ରଖିଥିଲେ ବନ୍ଧୁକ ରଖିଥିଲେ ନା କ'ଣ ପଶୁର ବି ଆଣିଦେଉଛି, ତା ହୃଦୟରେ ପରମାତ୍ମା ଅଛି। ଗୋପୀମାନଙ୍କର କୌଣସି ଦୋଷ ନାହିଁ ନା କୃଷ୍ଣଙ୍କର କୌଣସି ଦୋଷ ନାହିଁ, ତାଙ୍କର କାହାର ବି ଦୋଷ କିଛି ନାହିଁ, ପ୍ରତିବାଦ ସେ କରୁଛନ୍ତି। ଏ ଲୀଳା କେବଳ ମନୁଷ୍ୟ ପାଇଁ, ଗୋଲକ ରାସଲୀଳାକୁ ମନୁଷ୍ୟର ତାଙ୍କ ଶ୍ରଦ୍ଧା ଆସିବ, ବିଶ୍ୱାସ ଆସିବ, ଭଗବାନଙ୍କର ଭକ୍ତ ହେବେ, ଏଥିପାଇଁ ସେ ଲୀଳା କରିଛନ୍ତି। ଏଇଟା ସୁଖଦେବଙ୍କର ମତ। ହରେ କୃଷ୍ଣ। ଯେ ଗ୍ରନ୍ଥରାଶ ଭାଗବତମ କି ଜୟ, ଶ୍ରୀଟା ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାନନ୍ଦ।